ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय।
हरे कृष्ण अगस्त भक्त सज्जन वृंद, आज आम ये भगवद गीता बड़ी संक्षेप आलोचना करवा प्रथम प्रथम अध्याय। आम साधारण मंदिर इस्कन रे प्रतिदिन गोटे गोटे श्लोक पाठ करा जाए, किंतु जेहेतु आम कई भक्त नहांती, अल्प भक्त रही जो मैंने बहुत भगवद गीतार अन्य अध्याय मानक शुणाप आग्रह रही आग्रह अच्छी, तेणु आम संक्षेप आरंभ करवा भगवद गीता प्रथम अध्याय। गोटे दिन पूर्व आम कथा कही प्रथम अध्याय 22 ये दुई श्लोक आलोचना कर 21-22 पर्यंत आम कही जो भगवान को अर्जुन तर भक्त आदेश प्रदान करोर मध्य रथम स्थापन अच्युत दुई सेना मध्य आम रथ स्थापन कर यदि भगवान कह कौन पाई आम तो ये रही पांडव मान सब ये अच्छा आम ये युद्ध करेंटी कहीं जीवा ना जावत एता निरीक्षण मुतान निरीक्षण करी ये किए अच्छा जोधु काम अवस्थित युद्ध करने कौ मान सब अच्छा कई मेहस जोधव्यम अस्मिन रण समुद्यमे मुझे तो युद्ध करी ए रण में एवं विशेष भाव में जोश्यमान अवेक्षेयम ज एकत्र समागत जो मैंने युद्ध करने आठ जो मैंने उपस्थित अच्छा धातराष्ट्र से दुर्बुधे धातराष्ट्र धृतराष्ट्र पुत्र दुर्योधन दुर्योधन को जो मैंने साय्य करने आर्बुधे से कहीं धृतराष्ट्र दुर्योधन अधर्म पक्ष रही पांडव मान को मूल छोट पिला मारे चाहूँगे बहुत व्यवस्था करते सत्वे से दुर्योधन पक्ष में युद्ध करें दुर्बुधे से युद्ध प्रिय चिकित्सक प्रिय करने आतराष्ट्र पुत्र कौरव मान से साय कर युद्ध करशेष भाव से देखा चाहिए यपर्यंत कथा कहला संक्षेप एक आरंभ कर संक्षेप आम बर्तमान संक्षेप चलो बर्तमान कथा कहीं आमर जो आम टे विशेष भाव में त्रयोदश अध्याय विषय जानापी आग्रह अच्छी तेणु आम संक्षेप कह तेणु भगवान जो कहले भक्त भक्त साधारण भगवान आज्ञा पालन करे किंतु ये ओलटा हो जाए भक्त भगवान को आज्ञा प्रदान करगवान बहुत आनंद सहित भक्तर सेवा करते सारथी हिसाब से सेवा कर ड्राइवर ड्राइवर हिसाब से बर्तमान आज कार्य करते तेणु भगवान एवं मुक्त ऋषिकेश गुड़ाकेश न भारत जिते बड़े गुड़ाकेश अर्जुन अर्जुन के 10 नाम रही अर्जुन के 10 नाम ये जानते 10 नाम हूँ प्रथम हूँ अर्जुन तार अर्जुन अर्थ हूँ कौन सर्वदा निर्मल कर्मकारी अर्जुन जोबले महाभारत वर्णना करते पांडव मैंने जो 12 वर्ष वनवास पर गोटे वर्ष अज्ञातवास करते समय रे विराट राजा राज्य रही छद्मवेश रही तेणु विराट राजा जो पु उत्तर ना कौन ना ना उत्तर सी जो पौर मैंने आक्रमण कले गोटे वर्ष बीती जाइए पखापाखि तेणु ये अर्जुन से रही बृहत नला हिसाब से गोटे नपुंसक हिसाब से रही से किंतु जिते बड़े ये कहले मुझे अर्जुन बोली से विश्वास करें ना कहीं पचार कह तुम अर्जुन के 10 नाँ अच्छी कह देखा सतरे अर्जुन कि ना जाना ତେଣୁ ସେ କହିଥିଲେ ତାଙ୍କ ନାଁ, 10ଟି ନାମ ତାଙ୍କର ରହିଛି ଅର୍ଜୁନଙ୍କର। ଗୋଟିଏ ନାମ ଅର୍ଜୁନ, କାହିଁକି ନା ତାଙ୍କର ସେ ହେଉଛନ୍ତି ନିର୍ମଳ କର୍ମକାରୀ, ସବୁବେଳେ ନିର୍ମଳ କାର୍ଯ୍ୟ କରନ୍ତି, ସେ କିଛି ପାପ କାର୍ଯ୍ୟ କରନ୍ତି ନାହିଁ। ତେଣୁ ଆଉ ଗୋଟିଏ ନାମ ହେଉଛି ଫାଲ୍ଗୁନ। ଫାଲ୍ଗୁନ କାହିଁକି ନା ହିମାଳୟ ପର୍ବତରେ ଉତ୍ତର ଫାଲ୍ଗୁନି ନକ୍ଷତ୍ରରେ ତାଙ୍କର ଜନ୍ମ ହୋଇଥିଲା। ଅର୍ଜୁନ ଇନ୍ଦ୍ରଙ୍କର ପୁତ୍ର, ହିମାଳୟରେ ଥିଲାବେଳେ ପାଣ୍ଡୁ ରହିଥିଲେ, ତାଙ୍କର ମାଆ ରହିଛନ୍ତି କୁନ୍ତି, ସେ ଦେବ ଦେବତାମାନଙ୍କୁ ସମ୍ମାନ କରିବାର ମନ୍ତ୍ର ପ୍ରାପ୍ତ ହୋଇଥିଲେ ଦୁର୍ବାସନ ଠାରୁ। ତେଣୁ ପ୍ରଥମେ ସିଏ ବିବାହ ହେବା ପୂର୍ବରୁ ସୂର୍ଯ୍ୟଦେବଙ୍କୁ ସ୍ମରଣ କରିଥିଲେ। ତେଣୁ ସୂର୍ଯ୍ୟଦେବଙ୍କ ତରଫରୁ ତାଙ୍କର ଗୋଟେ ପୁତ୍ର ହୋଇଥିଲା କର୍ଣ୍ଣ ବିବାହ ପୂର୍ବରୁ। ବିବାହ ପରେ ଯେତେବେଳେ ତାଙ୍କର ସ୍ୱାମୀ ପାଣ୍ଡୁ ସିଏ ଅଭିଶପ୍ତ ହୋଇଗଲେ, ସେ ଜଣେ ଅଭିଶାପ ଦେଲେ ତାଙ୍କ ଋଷି କିଣ୍ଡନ ଋଷି, କ'ଣ ତାଙ୍କ ନାଁ କିଣ୍ଡନ ଋଷି, ସେ ଅଭିଶାପ ଦେଲେ ଯେ ତୁମେ, କାରଣ ସିଏ ଗୋଟେ ମୃଗ ବେଶରେ ତାଙ୍କ ପତ୍ନୀଙ୍କ ସହିତ ସଙ୍ଗ କରୁଥିଲା ବେଳେ ଇଏ ତାଙ୍କୁ ସରବିଦ୍ଧ କରିଥିଲେ, ତେଣୁ ସିଏ ତାଙ୍କୁ ଲାଇନ୍ ନାହିଁ ବୋଲି ଜଣାଇ, ତେଣୁ ସିଏ ତାଙ୍କୁ ଅଭିଶାପ ଦେଇଥିଲେ ତୁମେ ଯେତେବେଳେ ତୁମ ସ୍ତ୍ରୀ ସଙ୍ଗ କରିବ ତୁମେ ମୃତ୍ୟୁବରଣ କରିବ, ସେଥିପାଇଁ ସେ ସ୍ତ୍ରୀ ସଙ୍ଗ କରିନଥିଲେ। ତେଣୁ ଦେବତାମାନଙ୍କୁ ସେ ପୁଣି ଆହ୍ୱାନ କଲେ, ସ୍ମରଣ କଲେ, ପ୍ରଥମେ ଧର୍ମରାଜକୁ ସ୍ମରଣ କରି ଯୁଧିଷ୍ଠିର ମହାରାଜ ତାଙ୍କ ପୁତ୍ର ହୋଇଥିଲେ ଯୁଧିଷ୍ଠିର, ଦ୍ୱିତୀୟରେ ଭୀମ ହେଲେ, ପବନଦେବଙ୍କ ତରଫରୁ ଭୀମ ହେଲେ, ତୃତୀୟରେ ଅର୍ଜୁନ ଇନ୍ଦ୍ରଦେବଙ୍କ ତରଫରୁ ସେ ପୁତ୍ର ପ୍ରାପ୍ତ ହୋଇଛନ୍ତି। ଏ ତିନୋଟି ପୁତ୍ର ସେ ପ୍ରାପ୍ତ ହୋଇଥିଲେ। ତେଣୁ ଏଇ ତାଙ୍କର ଜନ୍ମ ହୋଇଥିଲା ହିମାଳୟ ପର୍ବତ ଉତ୍ତର ଫାଲ୍ଗୁନି ନକ୍ଷତ୍ରରେ ଜନ୍ମ ହୋଇଥିଲା। ଆଉ ଗୋଟିଏ ନାମ ହେଉଛି ଜିଷ୍ଣୁ, ତାର ଅର୍ଥ ହେଉଛି ଦୁର୍ଦ୍ଦଶ ଶତ୍ରୁକୁ ସେ ଜୟ କରିପାରିବେ, ତାଙ୍କ ନାମ ହେଉଛି ଜିଷ୍ଣୁ। ଚତୁର୍ଥ ନାମ ହେଉଛି କିରୀଟି। କିରୀଟି ଅର୍ଥ ହେଉଛି ଇନ୍ଦ୍ର ତାଙ୍କର ମସ୍ତକରେ କିରୀଟି ପ୍ରଦାନ କରିଛନ୍ତି, ଇନ୍ଦ୍ରଙ୍କର ପୁତ୍ର ସେ, ତାଙ୍କୁ ସେ କିରୀଟି ପ୍ରଦାନ କରିଥିଲେ, ତାଙ୍କ ନାମ ହେଉଛି କିରୀଟି। ଶ୍ୱେତବାହନ, ତାଙ୍କର ନାଁ ଶ୍ୱେତବାହନ, କାହିଁକି ନା ଶ୍ୱେତ ଅଶ୍ୱଯୁକ୍ତ ରଥରେ ଯୁଦ୍ଧ କରନ୍ତି, ଭଗବାନ ଯେଉଁ ଯୁଦ୍ଧକୁ ଯେଉଁ ରଥକୁ କହୁଛନ୍ତି ସେନୋ ରୁଭର ମଧ୍ୟ ରଥମ ସ୍ଥାପନ ଅଛି, ତ ସେଇ ଅଶ୍ୱରେ ତାର ଯେଉଁ ଥିଲେ ଯୁଦ୍ଧରେ, ସେ ରଥରେ ଯେ ଅଶ୍ୱ ଥିଲେ ସେ ହେଉଛନ୍ତି ଶ୍ୱେତ ବର୍ଣ୍ଣର। ତତେ ଶ୍ୱେତେଇ ହୟ ଯୁକ୍ତେଇ, ପ୍ରଥମ ଅଧ୍ୟାୟ ସେଇଟା ବର୍ଣ୍ଣନା କରାଯାଏ, ଶ୍ୱେତ ହୟ ଶ୍ୱେତ ଅଶ୍ୱରେ ତାଙ୍କର ରଥରେ ଲାଗିଥିଲେ ସେମାନେ। ତେଣୁ ଆଉ ଗୋଟେ ନାମ ହେଉଛି ତାଙ୍କର ବିଭତ୍ସୁ। ବିଭତ୍ସୁ କାହିଁକି ନା ଯୁଦ୍ଧ କାଳେ କୌଣସି ବିଭତ୍ସ କର୍ମ କରନ୍ତି ନାହିଁ, ତେଣୁ ତାଙ୍କ ବିଭତ୍ସୁ ତାଙ୍କ ନାଁ ହୋଇଛି ଷଷ୍ଠ ନମ୍ବର ଷଷ୍ଠ ନାଁ। ସପ୍ତମ ନାମ ହେଉଛି ତାଙ୍କ ବିଜୟ। ବିଜୟ କାହିଁକି ନାଁ ହୋଇଛି ନା ଯୁଦ୍ଧ କ୍ଷେତ୍ରରେ ବୀରଗଣକୁ ପରାଜୟ ନ କରି ନିବୃତ ହୁଅନ୍ତି ନାହିଁ, ସବୁବେଳେ ତାଙ୍କର ବିଜୟ ହୁଏ। ଯତ୍ର ଯୋଗେଶ୍ୱର, ଅନ୍ତିମରେ ଭଗବଦ୍ଗୀତାରେ ସେ କଥା କୁହାଯିବ, ସଞ୍ଜୟ କହିବେ, ଯତ୍ର ଯୋଗେଶ୍ୱର କୃଷ୍ଣ ତତ୍ର ପାର୍ଥ ଧନୁଧର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବାନୀତି ମତେ ମମ। ଏ ନିଶ୍ଚିତ ଭାବରେ ସେଠି ବିଜୟ ରହିବ, ତେଣୁ ତାଙ୍କର ଗୋଟିଏ ନାମ ହେଉଛି ବିଜୟ। ଅଷ୍ଟମ ନାମ ତାଙ୍କର ହେଉଛି କୃଷ୍ଣ, କାହିଁକି ତାଙ୍କର ବର୍ଣ୍ଣ ଥିଲା କୃଷ୍ଣ ବର୍ଣ୍ଣୀ, ଭଗବାନ କୃଷ୍ଣଙ୍କର ଯେଉଁ ବର୍ଣ୍ଣ ତାଙ୍କର ମଧ୍ୟ ସେହି ବର୍ଣ୍ଣ, ଶ୍ୟାମଳ ବର୍ଣ୍ଣ, ଏଇଟା ତାଙ୍କ ପିତା ପ୍ରଦାନ କରିଥିଲେ କୃଷ୍ଣ ବୋଲି ତାଙ୍କୁ ନାମ ଦେଇଥିଲେ। ନବମ ନାମ ହେଉଛି ସବ୍ୟସାଚୀ। ସବ୍ୟସାଚୀ କାହିଁକି ନା ସେ ଦୁଇ ହସ୍ତରେ ଯୁଦ୍ଧ ଚାଳନା କରୁଥିଲେ, ସଭ୍ୟ କରି ସାଧାରଣତଃ ବାମ ହାତ, ତେଣୁ ସବ୍ୟସାଚୀ କହିଲେ ଦୁଇ ହାତରେ ସେ ଯୁଦ୍ଧ କରିପାରୁଥିଲେ, ସବ୍ୟସାଚୀ ତାଙ୍କ ନାଁ ହେଇଥିଲେ ସବ୍ୟସାଚୀ। ଏବଂ ଦଶମ ନାମ ହେଉଛି ଧନଞ୍ଜୟ। ଧନଞ୍ଜୟ ଧନଞ୍ଜୟ କାହିଁକି ହେଇଛି ନା ବହୁତ ଧନ ସଂଗ୍ରହ କରିଥିଲେ, ସେ ଧନଞ୍ଜୟ କରିଥିଲେ, ସବୁ ରାଜାମାନଙ୍କୁ ପରାଜୟ କରି ତାଙ୍କର ଧନ ସବୁ ଆଣିଥିଲେ, ତାଙ୍କ ନାଁ ହେଉଛି ଧନଞ୍ଜୟ। ବିଶେଷ ଭାବରେ ଯେତେବେଳେ ଯେଉଁ ହେଇଥିଲା ରାଜସ୍ୱ ଯଜ୍ଞ ସେଥିରେ ବହୁତ ଧନର ଆବଶ୍ୟକତା ଥିଲା, ତେଣୁ ସେ ଯାଇ ହିମାଳୟ ପାଦଦେଶରୁ ଗୋଟେ ଜାଗାରୁ ଏସବୁ ଧନ ସଂଗ୍ରହ କରିଥିଲେ। ତା ପୂର୍ବରୁ ଗୋଟେ ରାଜା ଥିଲେ, ଜଣେ ରାଜା, ସେ ଯଜ୍ଞ କରିଥିଲେ ସେଇଠି, ଯଜ୍ଞ କରିକି ସେତେବେଳେ ଲୋକମାନେ ଏତେ ସମୃଦ୍ଧିଶାଳୀ ଥିଲେ, ସେ ବ୍ରାହ୍ମଣମାନଙ୍କୁ ଯେଉଁ ଦିଆଯାଉଥିଲା, ଯେଉଁ ଉପହାର ଦିଆଯାଉଥିଲା ସୁବର୍ଣ୍ଣ ପାତ୍ରରେ ଦିଆଯାଉଥିଲା ଉପହାର, ତେଣୁ ସେମାନେ ସୁବର୍ଣ୍ଣ ପାତ୍ର କିଏ ଏତେ ବହୁତ ଓଜନ ନା, ସୁବର୍ଣ୍ଣ ସୁନାଟା ବେଶି ଓଜନ, ବେଶୀ ଓଜନ, ସେ ମେଟାଲ ଭିତରେ ସୁନାଟା ହେଉଛି ବେଶୀ ଓଜନ,
ଜଣେ ସେ ସୁନା ପାତ୍ରକୁ ଛାଡ଼ିଦେଇ ତା ଭିତରେ ଯେଉଁ ପଦାର୍ଥ ଥିଲେ ତାକୁ ନେଇକି ଯାଉଥିଲେ। ଏତେ ସବୁ ସୁବର୍ଣ୍ଣ ପାତ୍ର ସବୁ ଥିଲା, ଅର୍ଜୁନ ଯାଇ ଯୋଗାଡ଼ କରିକି ସବୁ ଆଣିଥିଲେ। ତାଙ୍କ ନାମ ହେଇଛି ଧନଞ୍ଜୟ। ତେଣୁ ଏବଂ ଉକ୍ତ ଋଷିକେଶ ଗୁଡ଼ାକେଶ ନା ଭାରତ, ଇଏ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ର ଭାରତ ବୋଲି କହୁଛନ୍ତି। ଭରତ ବଂଶରେ ଏମାନେ ସମସ୍ତେ ଆସୁଛନ୍ତି, ପାଣ୍ଡବମାନେ କୌରବମାନେ ସମସ୍ତେ ଭରତ ବଂଶରେ ଆସୁ। ଭରତ ହେଉଛନ୍ତି ଦୁଷ୍ମନ୍ତଙ୍କର ପୁତ୍ର, ଦୁଇ ଜଣ ଭରତ ଅଛନ୍ତି। ଜଣେ ଭରତ ହେଉଛନ୍ତି ଭଗବାନ ଋଷଭଦେବଙ୍କ ପୁତ୍ର, ଯାହାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭାରତବର୍ଷ। ଆଉ ଜଣେ ଭରତ ହେଉଛନ୍ତି ଦୁଷ୍ମନ୍ତଙ୍କ ପୁତ୍ର, ଏ ଚନ୍ଦ୍ରବଂଶରେ ସେ ରାଜା ଥିଲେ, ଚନ୍ଦ୍ରବଂଶର ରାଜା ଭରତ। ତେଣୁ ଏଇ ଚନ୍ଦ୍ରବଂଶରେ ଏଇମାନେ ଆସୁଛନ୍ତି, ପାଣ୍ଡବମାନେ ଆସୁଛନ୍ତି, ତେଣୁ ତାଙ୍କୁ ଭାରତ ବୋଲି କୁହାଯାଉଛି। ଭଗବତ ଗୀତାରେ ମଧ୍ୟ ଭଗବାନ ଅନେକର ଭାରତ ବୋଲି ଅର୍ଜୁନ କହିଛନ୍ତି। ତେଣୁ ଏହିଭଳି ଭାବରେ ଏବ ମୁକ୍ତ ଋଷିକେଶ, ଭଗବାନ ହେଉଛନ୍ତି ଋଷିକେଶ। ଋଷିକେଶ ଅର୍ଥ ସମସ୍ତ ଇନ୍ଦ୍ରିୟମାନଙ୍କର ସେ ହେଉଛନ୍ତି ମାଲିକ ପ୍ରଭୁ ଋଷିକେଶ। ତେଣୁ ଗୁଡ଼ାକେଶ ନା ଭାରତ, ଏଇ ଯେଉଁ ଅର୍ଜୁନ ଯେକି ଗୁଡ଼ାକେଶ ବୋଲି କୁହାଯାଏ, ଗୁଡ଼ାକେଶ କହିଲେ ସେ ନିଦ୍ରାକୁ ଜୟ କରିଥିଲେ। ନିଦ୍ରା ହେଉଛି ତମଗୁଣର ପ୍ରତୀକ, ଯେଉଁମାନଙ୍କ ଯେତେ ତମଗୁଣ ଆଧିକ୍ୟ ରହିଛି ସେତେ ସେ ନିଦ୍ରା ଯିବେ। ସାଧାରଣତଃ ଯେଉଁମାନେ ମୁକ୍ତ ମହାଜନମାନେ ସେମାନେ ଖୁବ୍ କମ୍ ସମୟ ଶୟନ କରନ୍ତି, ଦୁଇ ଘଣ୍ଟା ଅଢ଼େଇ ଘଣ୍ଟା ଏମିତି ଶୟନ କରନ୍ତି। ସେଥିପାଇଁ ଷଡ଼ବ ଶୟନ ଗୋଟେ ଶ୍ଳୋକ ରହିଛନ୍ତି, ନିଦ୍ରା ଆହାର ବିହାର କାଦି ବିହିତ ହଉ, ନିଦ୍ରା ଆହାର ଅନ୍ୟାନ୍ୟ ସବୁ ଯେଉଁ ଆନନ୍ଦ ରହିଛି, ବିହାର ଇତ୍ୟାଦି ସବୁ ରହିଛି, ତାକୁ ସେ ଜୟ କରିଥିଲେ ଷଡ଼ଗୋସ୍ୱାମୀମାନେ। ତେଣୁ ଇଏ ଗୁଡ଼ାକେଶନ ଭାରତ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ। ଏହିଭଳି ଭାବରେ ଯେତେବେଳେ ଅର୍ଜୁନ ଭଗବାନ କହିଲେ, ସେନୋର ଉଭୟ ମଧ୍ୟ ସ୍ଥାପିତ ରଥୋତ୍ତମ, ଭଗବାନ ନେଇଗଲେ ରଥ ଉତ୍ତମ ଶ୍ରେଷ୍ଠ ରଥ, ସେ ମହତି ସନ୍ଦନ ବୋଲି କୁହାଯାଇଛି, ମହତି ସନ୍ଦନ ସ୍ଥିତ ମହତ ରଥ ସେ, ଏ ରଥଟିକୁ ଦେଇଥିଲେ ତାଙ୍କୁ, ମୟଦାନ ଦେଇଥିଲେ ତାଙ୍କୁ ରଥ। ତେଣୁ ଇଏ ବର୍ତ୍ତମାନ କ'ଣ କଲେ, ଦୁଇ ସେନାଙ୍କ ମଝିରେ ସେ ରଥକୁ ସ୍ଥାପନ କଲେ, ଭଗବାନ ରଥକୁ ସ୍ଥାପନ କଲେ, ନେଇଗଲେ ସେଠିକି। ତେଣୁ ବିଶେଷ ଭାବରେ ଯେଉଁଠି ରଖିଲେ ରଥକୁ ରଖିଲେ ସେଠି ଭୀଷ୍ମ ଦ୍ରୋଣ ପ୍ରମୁଖତଃ କୌରବମାନଙ୍କର ଯେ ମୁଖ୍ୟ ଥିଲେ ଭୀଷ୍ମ ଦ୍ରୋଣ ଇତ୍ୟାଦି ଏମାନଙ୍କ ସାମ୍ନାରେ ରଖିଦେଲେ। ଏବଂ ସର୍ବେଶାଂଚ ମହିକ୍ଷିତା, ଏମାନେ ହେଉଛନ୍ତି ବହୁତ ମହାଯୋଦ୍ଧା ସବୁ ସେମାନେ। ଉଭାସ ପାର୍ଥ ପଶିତା ସମବେତାନ କୁରୁନୀତି, ସେଇଠି ରଖିଦେଇକି କହିଲେ, ପାର୍ଥ ଦେଖ ସମବେତାନ କୁରୁ, ଆଙ୍ଗୁଠି ଦେଖି ଦେଖେଇଦେଲେ, ଦେଖ ଗୁରୁମାନେ ଏଇଠି ଅଛନ୍ତି। ତା ପୂର୍ବରୁ ଅର୍ଜୁନଙ୍କର ବିଷାଦ ନଥିଲା, କିନ୍ତୁ ଜଣେ ଆଚାର୍ଯ୍ୟ କୁହନ୍ତି ଆଙ୍ଗୁଠି ଦେଖି କହିଦେଲେ ଦେଖ ଏମାନଙ୍କୁ, ସେଇଠି ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା, ତାଙ୍କ ପରିବର୍ତ୍ତନ ହୋଇଗଲା, ମନ ପରିବର୍ତ୍ତନ ହୋଇଗଲା। ତା ପୂର୍ବରୁ କୁହାଯାଇଛି ଧନୁରୁଦ୍ୟମ ପାଣ୍ଡବ, ଯୁଦ୍ଧ କରିବା ପାଇଁ ସେ ବହୁତ ଆଗ୍ରହ ପ୍ରକାଶ କରିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ମନ ପରିବର୍ତ୍ତନ ହୋଇଗଲା। ଭଗବାନ ଚାହାନ୍ତି ସେ ଯୁଦ୍ଧ ନ କରନ୍ତୁ, କାହିଁକିନା ବର୍ତ୍ତମାନ ସେ ଭଗବତ ଗୀତାର ଜ୍ଞାନ ପ୍ରଦାନ କରିବେ। ତେଣୁ ତତ୍ରା ପଶ୍ଚାତ୍ ସ୍ଥିତାନ ପାର୍ଥ ପିତୃନ୍ନଥ ପିତା ମହାନ ଆଚାର୍ଯ୍ୟାନ୍ ମାତୃଣ ଭ୍ରାତୃନ୍ ପୁତ୍ରାନ୍ ପୌତ୍ରାନ୍ ସଖୀ ସଦା ଶ୍ୱଶୁରାନ୍ ସୁଦଶୈବ ସେନୈ ଉଭୟ ରଖି। ଉଭୟ ସେନାମାନଙ୍କ ଭିତରେ ଅର୍ଜୁନ ଦେଖୁଛନ୍ତି, ଭଗବାନ କହୁଛନ୍ତି ଦେଖ ଏମାନେ ସବୁ ରହିଛନ୍ତି କିଏ କିଏ, ତତ୍ର ପଶ୍ଚାତ୍ ସ୍ଥିତାନ ପାର୍ଥ, ଏ ପାର୍ଥ ଦେଖ ଏମାନେ ସବୁ କିଏ କିଏ ଅଛନ୍ତି। ପିତୃନ୍ ତାଙ୍କ ପିତା, ପିତା ତ ନୁହଁ କିନ୍ତୁ ପିତାଙ୍କ ଭଳି ତାଙ୍କ ସମ୍ବନ୍ଧୀ ଯେଉଁମାନେ ଅଛନ୍ତି, କିଏ ପିତୃଜ୍ଞାନ ଭୂରିଶ୍ରବ ପ୍ରଭୃତି, ଭୂରିଶ୍ରବ ଇତ୍ୟାଦି ଏମାନେ ତାଙ୍କ ପିତାଙ୍କ ସମକକ୍ଷ। ପିତ୍ରା ପିତା ମହାନ, ପିତା ମହାନ କହିଲେ ଭୀଷ୍ମ ସୋମଦତ୍ତ ଇତ୍ୟାଦି ଏମାନେ ସବୁ ତାଙ୍କ ଭୀଷ୍ମ ତ ପିତା ନୁହଁ, ସୋମଦତ୍ତ ମଧ୍ୟ ସେହିଭଳି ଭାବରେ ତାଙ୍କର ଭୀଷ୍ମଙ୍କର ସେ ସମ୍ବନ୍ଧୀ ହେବେ, ତେଣୁ ପିତାମହାଙ୍କର ସମ୍ବନ୍ଧରେ ପିତାମହ ହେବେ। ଆଚାର୍ଯ୍ୟନ୍, ଆଚାର୍ଯ୍ୟନ୍ କହିଲେ ଦ୍ରୋଣ, ଦ୍ରୋଣାଚାର୍ଯ୍ୟ କୃପାଚାର୍ଯ୍ୟ ଏମାନେ ସବୁ ଅଛନ୍ତି। ଆଚାର୍ଯ୍ୟନ୍ ଭ୍ରାତୃନ୍, ଆଚାର୍ଯ୍ୟନ୍ ମାତୁଳାନ୍, ମାତୁଳାନ୍ କିଏ, ମାତୁଳାନ୍ କହିଲେ ମାମୁଁ, ମାମୁଁ କିଏ ହେବେ, ଶଲ୍ୟ ଶକୁନି ଆଦି ଏମାନେ ସବୁ ମାମୁଁ ହେବେ, ସେମାନେ ସବୁ ରହିଛନ୍ତି ସେଠି। ସେହିଭଳି ଭାବରେ ଭ୍ରାତୃନ୍ ଶହେ ଭାଇ ରହିଛନ୍ତି, ଦୁର୍ଯ୍ୟୋଧନଙ୍କର ପୌରମାନଙ୍କର ଶହେ ଭାଇ ରହିଛନ୍ତି ବା ଦୁର୍ଯ୍ୟୋଧନ ଆଧୀନ, ପୁତ୍ରାନ୍ ତାଙ୍କର ପୁତ୍ର ଏବଂ ପୌରମାନଙ୍କ ପୁତ୍ର ଲକ୍ଷ୍ମଣ ଆଦି ସେମାନେ ସବୁ ସବୁ ତାଙ୍କ ପୁତ୍ର ହିସାବ ହେବେ। ପୌତ୍ରାନ୍ ପୌତ୍ରାନ୍ କିଏ? ପୌତ୍ରାନ୍ ପୌତ୍ରାନ୍ କହିଲେ କିଏ ହେବେ? ଶାଲ ବ୍ରଦର୍ସ ଲାଇକ୍ ଦୁର୍ଯ୍ୟୋଧନ ଲାଇକ୍ ଦୁସନ୍ ଫ୍ରେଣ୍ଡସ ଲାଇକ୍ ପୌତ୍ରାନ୍ କିଏ ଥିବେ ତାଙ୍କର ସବୁ? ଯାହା ହଉ ସଖିନ୍ ସଖିନ୍ କହିଲେ ତାଙ୍କର ସାଙ୍ଗମାନେ ଦ୍ରୌଣୀ ବା ଯେଉଁ ଅଶ୍ୱତ୍ଥମା ଇତ୍ୟାଦି ଏମାନେ ତାଙ୍କର ସାଙ୍ଗ ହେବେ, ଅଶ୍ୱତ୍ଥମା ଜୟଦ୍ରଥା ଆଦି। ଏବଂ ସୁହୃଦ ତାଙ୍କର ନିଜର ବନ୍ଧୁବାନ୍ଧବ ସବୁ ରହିଛନ୍ତି, କୃତବର୍ମା ଭଗଦତ୍ତ ଇତ୍ୟାଦି ଏମାନେ ସବୁ ତାଙ୍କର ସୁହୃଦ। ଏବଂ ଦୁଇ ପକ୍ଷରେ ସବୁ ଅଛନ୍ତି, ଏମାନେ ସବୁ ଦେଖିଲେ, ଅର୍ଜୁନ ଦେଖିଲେ। ତେଣୁ ତା ସମୀକ୍ଷା ସେ କୌନ୍ତେୟ ସର୍ବାନ୍ ବନ୍ଧୁନ୍ ଅବସ୍ଥିତାନ୍ କୃପିଆ ପରାଭିଷ୍ଟ ବିଶ୍ୱଦନ୍ତମ ଇଦମ୍ ଅବ୍ରବୀତ୍। ତେଣୁ ତାଙ୍କୁ ସବୁ ଦେଖିକିରି କୌନ୍ତେୟ କୃତିଙ୍କର ପୁତ୍ର ସେ ସମସ୍ତେ ନିଜ ବନ୍ଧୁ ନିଜ ଲୋକ ବୋଲି ଦେଖିଲେ। ଆଗରୁ କ'ଣ ଜାଣିନଥିଲେ କି? ଜାଣି କିନ୍ତୁ ତାଙ୍କର ଇଏ ଯେଉଁ ବିଷାଦ ନଥିଲା, ଯୁଦ୍ଧ କରିବେ ସ୍ଥିର ହୋଇଯାଇଛି ଯୁଦ୍ଧ କରିବେ ଆଉ କିଛି ଚିନ୍ତା ନାହିଁ। କିନ୍ତୁ ଭଗବାନ ତାଙ୍କର ହୃଦୟରେ ବର୍ତ୍ତମାନ ବିଷାଦ ଦେଇଦେଇଛନ୍ତି, ସେଥିପାଇଁ ସେ ଭାବୁଛନ୍ତି ଏମାନେ ମୋର ନିଜ ଲୋକ। ଯୁଦ୍ଧ କରିବା ପୂର୍ବରୁ କ'ଣ ଜାଣିନଥିଲେ କି? ସେ ନିଜ ଲୋକ ବି ଜାଣିନଥିଲେ, ନିଜ ଲୋକମାନଙ୍କ ସହିତ କ'ଣ ସେ ଯୁଦ୍ଧ କରିନାହାନ୍ତି? ତା ପୂର୍ବରୁ କରିଥିଲେ, ବିରାଟ ରାଜ୍ୟରେ ଯେତେବେଳେ ପୌରମାନେ ଯାଇଥିଲେ ତାଙ୍କ ସହିତ ଯୁଦ୍ଧ କରିଥିଲେ। ତେଣୁ ବର୍ତ୍ତମାନ ତାଙ୍କ ମନର ପରିବର୍ତ୍ତନ ହୋଇଯାଇଛି, କାହିଁକି ନା ଭଗବାନ ଚାହାନ୍ତି ତାଙ୍କ ହୃଦୟରେ ବିଷାଦ ଦେ କୃପା ପରାଭିଷ୍ଟ ବିଶ୍ୱଦାନ୍ତ ଇଦମ୍ ଅବ୍ରବୀତ୍। ତେଣୁ ଏହିଭଳି ଭାବରେ କୃପାଭିଷ୍ଟ ହୋଇ ସେ ବର୍ତ୍ତମାନ କହିବା ପାଇଁ ଆରମ୍ଭ କଲେ। ତା ପୂର୍ବରୁ ଯେଉଁ ଥିଲା ଉଦ୍ୟମ ଥିଲା, ଧନୁରୁଦ୍ୟମ ପାଣ୍ଡବ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, ବର୍ତ୍ତମାନ ତାଙ୍କ ମନ ବଦଳିଗଲା। ତେଣୁ ଭଗବାନ କହୁଛନ୍ତି, ପ୍ରଭୁ ଦୃଷ୍ଟିମାନ ସ୍ୱଜନମ କୃଷ୍ଣ, ଏ କୃଷ୍ଣ ମୁଁ ମୋର ସ୍ୱଜନମାନଙ୍କୁ ଦେଖିଲି, ଦୃଷ୍ଟିମାନ ସ୍ୱଜନମ କୃଷ୍ଣ ଜୁଜୁତ୍ସୁ ସମୁପସ୍ଥିତ, ଏଠି ଯୁଦ୍ଧ କରିବା ପାଇଁ ଆସିଛନ୍ତି ନା? ତୁମେ ଜାଣିନଥିଲି କି ଯୁଦ୍ଧ କରିବା ପାଇଁ ଆସିଛନ୍ତି? ଜାଣିଥିଲି, କିନ୍ତୁ ବର୍ତ୍ତମାନ ସିଦ୍ଧାନ୍ତି ମୋ ଗାତ୍ରା, ମୋର ଶରୀରରେ ବର୍ତ୍ତମାନ କମ୍ପନ ଆସିଯାଉଛି, ବର୍ତ୍ତମାନ କମ୍ପି ଯାଉଛି ଶରୀର। ସିଦ୍ଧାନ୍ତି ମୋ ଗାତ୍ରାଣି ମୁଖମ କେପରି ଶୁଷ୍ୟଦି, ମୁହଁ ଶୁଖିଯାଉଛି, ବହୁତ ବିପଦ ପରିସ୍ଥିତିରେ ମୁହଁ ସବୁ ଶୁଖିଯାଏ। ମୋର ସାଧାରଣତଃ ଆମର ମୁହଁଟା ଆର୍ଦ୍ର ହୋଇଥାଏ, ଲାଳ ଇତ୍ୟାଦି ସବୁ ଥାଏ, ଯେଉଁ ବହୁତ ବିଷମ ପରିସ୍ଥିତିରେ ମୁହଁଟା ଶୁଖିଯାଏ। ତେଣୁ ତାଙ୍କର ସେ ମୁଖମ ଚପରି ଶୁଷ୍ୟତି। ଏବଂ ବେପଥୁଶ୍ଚ ଶରୀର ମେ, ଶରୀରରେ କମ୍ପନ ଆସିଯାଉଛି, ବେପଥୁ ବେପଥୁଶ୍ଚ ଶରୀର ମେ ରୋମ ହର୍ଷସ ଜାୟତେ, ରୋମ ଯେଉଁ ରହିଛି ରୋମ ସବୁ ଟାଙ୍କୁରି ଉଠୁଛି, କେମିତି ଆକୁ ସେ ଯୁଦ୍ଧ କରିବି, ଭୟ ଆସିଗଲାଣି ତାଙ୍କର, ରୋମ ହର୍ଷସ ଜାୟତେ। ଏବଂ ଗାଣ୍ଡିବ ସଂସଦେ ହସ୍ତାତ୍ ଚୋକ୍ ଚାହିଁବ ପରିଦହେତେ, ତାଙ୍କର ଆଉ ସେ ଯେଉଁ ଧନୁ ରହିଛି ଗାଣ୍ଡିବ ଧନୁ, ଗାଣ୍ଡିବ ଧନୁକୁ ଉଠାଇବା ପାଇଁ ମଧ୍ୟ ତାଙ୍କର ଶକ୍ତି ନାହିଁ, ଗାଣ୍ଡିବ ଧନୁଟି ତଳେ ପଡ଼ିଯାଇଛି। ଗାଣ୍ଡିବ ସଂସତେ ହସ୍ତା ହସ୍ତକୁ ଖସି ପଡ଼ୁଛି, ଧରିବା ପାଇଁ ଆଉ ଶକ୍ତି ନାହିଁ, ଏଭଳି ଅବସ୍ଥା ଆସି ପହଞ୍ଚିଯାଇଛି। ଏବଂ ତୋକ୍ ଚାହିଁବ ପରିଦହେତେ, ତୋକ୍ କହିଲେ ଶରୀର ଜଳିଲା ଭଳିଆ ଲାଗୁଛନ୍ତି, ଶରୀର ଜଳି ଯାଉଛି ତାଙ୍କର, ଯେମିତି ତୋକ୍ ଚାହିଁବ ପରିଦହେତେ, ଏଇଭଳି ତାଙ୍କର ଏଇଭଳି ତାଙ୍କର ଇଏ କ'ଣ ତାଙ୍କ ଅନୁଭବ ହେଉଛି, ତାଙ୍କର ସେ ଅନୁଭବ କରୁଛନ୍ତି ଏଇଭଳି ଭାବରେ ତାଙ୍କ ଶରୀର ହୋଇଯାଉଛି, ଦୁର୍ବଳ ହୋଇଯାଉଛନ୍ତି, ଠିଆ ହୋଇପାରିଲେନି, ବସିଯିବେ ଲାଷ୍ଟକୁ। ତେଣୁ ଏ ଯେତେବେଳେ ଦ୍ୱିତୀୟ ଅଧ୍ୟାୟରେ ଆମେ ଶୁଣିବା, ଏସବୁ ମୋହଗ୍ରସ୍ତ ହୋଇଯାଇଛନ୍ତି ବର୍ତ୍ତମାନ, ମୋହଗ୍ରସ୍ତ ହୋଇ ଯାହା ସବୁ କହିବେ ସେସବୁ ମୋହ ଦୂର ହେଲା ପରେ ସେସବୁ ତାଙ୍କର ଭ୍ରମ ଦୂର ହୋଇଯିବ। ଏଇ ଯେଉଁ ଯାହା ସବୁ ଯୁକ୍ତି ଉପସ୍ଥାପନ କରିବେ ଭଗବାନ ସବୁ କାଟିବେ ଦ୍ୱିତୀୟ ଅଧ୍ୟାୟରେ, ସେସବୁ ଆମେ କହିବା ଗୋଟେ ଗୋଟେ କହିବା। ଏଇ ଯେଉଁ କଥା କହୁଛନ୍ତି ଏଠି ଗାଣ୍ଡିବ ସଂସ୍କୃତ ହସ୍ତା ତୋକ୍ ଚାହିଁବ ପରି ଦୁଷ୍ଟ ମୁହଁ ବିପଦୁଷ ଶରୀର ମେ ରୋମ ହର୍ଷ ଜାୟତେ, ଏ ଯେଉଁ କହିଲେ ଭଗବାନ କହିବେ ଦ୍ୱିତୀୟ ଅଧ୍ୟାୟରେ ଭଗବାନଙ୍କ ଶରଣରେ ଯିବେ, ପ୍ରଭୁ ମୁଁ ଜାଣିପାରୁନାହିଁ ମୋର ଧର୍ମ କ'ଣ, ମୁଁ ବର୍ତ୍ତମାନ କାର୍ପଣ୍ୟ ଦୋଷ କୃପଣତା ମୋର ଆସିଯାଇଛି, ଆପଣଙ୍କ ଶରଣରେ ଯାଉଛି, ମୋତେ କୁହନ୍ତୁ ମୋର କ'ଣ କର୍ତ୍ତବ୍ୟ, ମୋର ଶ୍ରେୟ କ'ଣ କହିବେ। ଭଗବାନ ସବୁ ଏଇ ଯେଉଁ ସବୁ ଯୁକ୍ତି ଦେଇଥିଲେ ସେ ଯୁକ୍ତି ସବୁ ଖଣ୍ଡନ କରିବେ। ଦ୍ୱିତୀୟ ଅଧ୍ୟାୟ 31 ଶ୍ଳୋକରେ ଏଇ ଯୁକ୍ତିଟି ଯେଉଁ କହୁଛନ୍ତି, ବିପଦୃଷ୍ଟ ଶରୀର ମେ, ମୋ ଶରୀରରେ ବର୍ତ୍ତମାନ କମ୍ପନ ଆସିଯାଉଛି। ଭଗବାନ କହିବେ ଯେଉଁମାନେ କ'ଣ, ଭଗବାନ କହିବେ ଯେଉଁମାନେ କ୍ଷତ୍ରିୟ ସେମାନେ ଯେତେବେଳେ ଜାଣିବେ ତାଙ୍କର ଧର୍ମ ଉପସ୍ଥିତ ହୋଇଛି, ଯୁଦ୍ଧ ତାଙ୍କର ଯୁଦ୍ଧ କରିବା ହେଉଛି ତାଙ୍କ ଧର୍ମ, ସ୍ୱଧର୍ମ ବି ଚାହାବେକ୍ଷ ନ ବିକମ ବି ତୁମର ଅଛି, ସେତେବେଳେ ତାଙ୍କ ଶରୀରରେ କୌଣସି କମ୍ପନ ଆସିବ ନାହିଁ। ଭଗବାନ କହିବେ ସେ କଥା, ଏସବୁ ଯେଉଁ ପଏଣ୍ଟ ସବୁ ରହିଛି ସବୁ କାଟିବେ ସେଠୁ, ଆମେ ସେତେବେଳେ ଆଲୋଚନା କରିବା। ଆଜ୍ଞା ସଂକ୍ଷେପ କହୁଛେ, ତେଣୁ ନ ଚ ଶକ୍ନୁ ବି ଅବସ୍ଥା ତୁମ ଭ୍ରମତି ମୋ ଚରିମାନ, ପ୍ରଭୁ ମୁଁ ମଧ୍ୟ ଠିଆ ହୋଇପାରୁନାହିଁ, ମୋର ମନ ବର୍ତ୍ତମାନ ଭ୍ରମଣ କରୁଛି, ବୁଲୁଛି, ଘୁରି ବୁଲୁଛି, ମୁଣ୍ଡ ବୁଲୁଛି, ଘୁରୁଛି ବର୍ତ୍ତମାନ। ଭ୍ରମତି ବା ଚମିମାନ ନିମିତ୍ତାନି ଯେ ପଶ୍ୟାମି ବିପରୀତାନି କେଶବ, ମୁଁ ଯେଉଁ ଆମେ ଯେଉଁ ଚିନ୍ତା କରିକି ଆସିଥିଲେ ଏଭଳି ଯୁଦ୍ଧ କରିବା, ଏଭଳି ହେବ, ଏହା ହେବ, ବର୍ତ୍ତମାନ ସବୁ ବିପରୀତ ଦେଖୁଛି। ଯୁଦ୍ଧରେ କୌଣସି ଭଲ ଫଳ ମୁଁ ଆଶା କରୁନାହିଁ, ଯୁଦ୍ଧରେ ଜିତିଲେ ମଧ୍ୟ ଆମର ମଙ୍ଗଳ ନୁହଁ, ହାରିଲେ ତ ଅଲଗା କଥା, ଜିତିଲେ ମଧ୍ୟ ଆମର ମଙ୍ଗଳ ନାହିଁ। ସବୁ କହିବେ ବିପରୀତାନ ତ କେଶବ, ତେଣୁ ନ ତ ଶ୍ରେୟ ଅନୁପଶ୍ୟାମି ହତ୍ୱା ସୋଜନ ମାହବେ, ଏବଂ ମୁଁ ମଧ୍ୟ କୌଣସି ଏଥିରେ ଏଇ ଯେଉଁ ଯୁଦ୍ଧରେ କୌଣସି ଭଲ କଥା କିଛି ଜାଣିପାରୁନାହିଁ, ଶ୍ରେୟ କିଛି ମିଳିବ ବୋଲି ଜାଣିପାରୁନାହିଁ। ନ ତ ଶ୍ରେୟ ଅନୁପଶ୍ୟାମି ହତ୍ୱା, ମୋର ନିଜ ଜନମାନଙ୍କୁ ହତ୍ୟା କରି ମୁଁ କିଛି ଶ୍ରେୟ ପ୍ରାପ୍ତ ହେବି ସେଇଟା ମୋତେ ଲାଗୁନାହିଁ। ନ ତ ଶ୍ରେୟ ଅନୁପଶ୍ୟାମି ନ କାଙ୍କ୍ଷେ ବିଜୟ କୃଷ୍ଣ ନ ଚ ରାଜ୍ୟଂ ସୁଖାନିଚ, ଯଦି ଭଗବାନ କହିବେ ଅର୍ଜୁନ ତାଙ୍କୁ ଯଦି ହତ୍ୟା କଲେ ତୁମେ ରାଜ୍ୟ ବିଜୟ ପ୍ରାପ୍ତ ହେବ, ରାଜ୍ୟ ପ୍ରାପ୍ତ ହେବ, ସୁଖ ପ୍ରାପ୍ତ ହେବ ନା ମୁଁ ଚାହୁଁନାହିଁ କେଉଁ ସେସବୁ। ନ କାଙ୍କ୍ଷେ ବିଜୟ କୃଷ୍ଣ ନ ଚ ରାଜ୍ୟଂ ସୁଖାନିଚ, ରାଜ୍ୟ ମୁଁ ଚାହୁଁନାହିଁ, ସୁଖ ମଧ୍ୟ ଚାହୁଁନାହିଁ, ହତ୍ୱା ସୋଜନ ମାହବେ, ଏଇଠି ଭଗବାନ ଏଇଟାକୁ କହିବେ ଆଉ ଏଇ ଖଣ୍ଡନ କରିବେ, କଥାକୁ ଖଣ୍ଡନ କରିବେ, ସେଇଟା ଆସିବ ଦ୍ୱିତୀୟ ଅଧ୍ୟାୟରେ ଆସିବ। ଭଗବାନ କହିବେ ଜୟନ ବ୍ୟତି ହନ୍ତାରମ ଜସ୍ତେନ ମନ୍ୟତେ ହତମ ଉଭୟ ନ ବିଜାନ୍ତ ନା ହନ୍ତି ନ ଅନ୍ୟତେ, ଯେଉଁମାନେ ଭାବନ୍ତି ମୁଁ ହତ୍ୟା କଲି ବା ମୁଁ ଆଙ୍କ ଦ୍ୱାରା ମୃତ୍ୟୁବରଣ କଲି, ଏମାନେ ପ୍ରକୃତିରେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି, ଆତ୍ମା ସମ୍ବନ୍ଧ ଜ୍ଞାନ ଦେଲାବେଳେ ସେ କହିବେ ସେ କଥା ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ କିଂ ନୋ ରାଜ୍ୟ ନ ଗୋବିନ୍ଦ କିଂ ଭୋଗେଇ ଜୀବିତ ହିଁ ନେବା, ଯଦି ଭଗବାନ କହିବେ ତୁମେ ବର୍ତ୍ତମାନ ଏ ଯୁଦ୍ଧ କଲା ପରେ ଜିତିଲା ପରେ ତୁମେ ରାଜ୍ୟ ଭୋଗ କରିବ, ଅର୍ଜୁନକୁ କିଂ ନୋ ରାଜ୍ୟ ନ ଗୋବିନ୍ଦ, ଗୋବିନ୍ଦ ଶବ୍ଦ କହୁଛନ୍ତି ଭଗବାନ, ଗୋବିନ୍ଦ କହୁଛନ୍ତି, ଗୋବିନ୍ଦ କହିଲେ ଆମକୁ ସେ ଆନନ୍ଦ ପ୍ରଦାନ କରନ୍ତି, ଗୋବିନ୍ଦର ନା ଅର୍ଥ ହେଉଛି ସେଇଟା, ଗୋ ଅର୍ଥ ହେଉଛି ଗାଭୀ, ଗୋର ଅର୍ଥ ମଧ୍ୟ ହେଉଛି ଇନ୍ଦ୍ରିୟ, ତେଣୁ ଭଗବାନ ଗାଭୀମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ଏବଂ ଇନ୍ଦ୍ରିୟମାନଙ୍କର ଆମକୁ ଇନ୍ଦ୍ରିୟମାନଙ୍କୁ ମଧ୍ୟ ସେ ଆନନ୍ଦ ପ୍ରଦାନ କରେ, ସେଥିପାଇଁ ତାଙ୍କର ନାମ ହେଉଛି ଗୋବିନ୍ଦ। ତେଣୁ ଆମର କହିବାର ଉଦ୍ଦେଶ୍ୟ, ପ୍ରଭୁ ଆପଣ ଗୋବିନ୍ଦ ମୋର କାହିଁ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରୁନାହାନ୍ତି, ଏଭଳି ମୁଁ ଦୁଃଖରେ ରହୁଛି ବର୍ତ୍ତମାନ, ଗୋବିନ୍ଦ କହିବାର ଉଦ୍ଦେଶ୍ୟ ହେଉଛି ସେଇଟା। କିଂ ନୋ ରାଜ୍ୟ ନୁ ଗୋବିନ୍ଦ, ମୁଁ ରାଜ୍ୟ ପାଇଲେ ମଧ୍ୟ କ'ଣ ଆନନ୍ଦ ପ୍ରାପ୍ତ ହୋଇପାରିବି, କିଂ ଭୋଗେଇ ଜୀବିତ ହିଁ ନେବା, ମୁଁ ଏ ଯେଉଁ ଉପଭୋଗ କରିବି ଆଦ୍ୱାରା କ'ଣ ଆନନ୍ଦ ପ୍ରାପ୍ତ ହୋଇପାରିବି। ଯେସା ମନ୍ତେ କାଙ୍କିତ ନ ରାଜ୍ୟଂ ଭୋଗା ସୁଖାନିଚ, ମୋର ଯେଉଁ ନିଜ ବନ୍ଧୁମାନେ ରହିଛନ୍ତି, ନିଜ ଜନମାନେ ଅଛନ୍ତି, ସେମାନେ ସବୁ ମୃତ୍ୟୁବରଣ କରିବେ, ମୁଁ ଏଇ ସୁଖ ଭୋଗ କ'ଣ କରିପାରିବି, କ'ଣ କ'ଣ ଲାଭ ହେବ ସେଥିରେ। ତହିମି ଅବସ୍ଥା ଯୁଦ୍ଧେ ପ୍ରାଣାନ୍ ତୃପ୍ତା ଧନାନିଚ ଆଚାର୍ଯ୍ୟ ପିତର ପୁତ୍ରା ତଥୈବଚ ପିତା ମହା, ଏମାନେ ସମସ୍ତେ ଏଇଠି ରହିଛନ୍ତି, ଏମାନେ ସବୁ ମୃତ୍ୟୁବରଣ କରିବେ, ଆମେ ସବୁ କହିଲେ ଆଚାର୍ଯ୍ୟ ପିତର ଏମାନଙ୍କ ସବୁ କଥା କହିଥିଲେ, ଏମାନେ ସବୁ ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି ଆଙ୍କୁ ହତ୍ୟା କରି କ'ଣ ପ୍ରାପ୍ତ ହେବି, ମାତୁଳା ଶ୍ୱଶୁରା ପୁତ୍ରା ଶାଲା ସମ୍ବନ୍ଧୀନ ସ୍ୱତା ଏତନ୍ ନା ମନ୍ତୁ ଇଚ୍ଛାମି ଗ୍ରନ୍ଥ ବି ମଧୁସୂଦନ, ଏମାନଙ୍କୁ ମୁଁ ହତ୍ୟା କରିବା ପାଇଁ ଚାହୁଁନାହିଁ। ତେଣୁ ଭଗବାନ ଦ୍ୱିତୀୟ ଅଧ୍ୟାୟରେ କହିବେ, ଯେଉଁମାନେ ଭାବନ୍ତି ମୁଁ ଆକୁ ହତ୍ୟା କଲି ବା ସିଏ ମୋତେ ହତ୍ୟା କଲେ, ଦୁଇ ଜଣ ଯାକ ଜାଣନ୍ତି ନାହିଁ ପ୍ରକୃତ କଥା କ'ଣ। ଦ୍ୱିତୀୟ ଅଧ୍ୟାୟ 19 ଉପରେ ଏକ କଥାଟି ଆସିବ, ଆମେ କହିବା ସେ ପୁଣିଥରେ, ଜୟନମ ବେଦି ହନ୍ତାରମ ଜଷ୍ଟେନ ମନ୍ୟତ ହତମ ଉଭୟ ନ ବିଜାନ୍ତ ନା ହନ୍ତି ନ ଅନ୍ୟତେ, କିଏ କାହାକୁ ମାରୁନାହିଁ କି କିଏ କାହା ଦ୍ୱାରା ମରୁନାହିଁ, ଆତ୍ମା ବିନାଶ ନାହିଁ, ଆତ୍ମା ସମ୍ବନ୍ଧରେ ଯେତେବେଳେ ଜ୍ଞାନ ଦେଉଛନ୍ତି ଭଗବାନ ଏହିଭଳି ଭାବରେ କହୁଛନ୍ତି, ଶରୀର ବିନାଶରେ ଆତ୍ମାର ବିନାଶ ହୁଏ ନାହିଁ, ଆତ୍ମା ସମ୍ବନ୍ଧରେ ଜ୍ଞାନ କଥନ ଦେବେ ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟ ଯୋଗ। ତେଣୁ ଅପି ତ୍ରୈଲୋକ୍ୟ ରାଜସ୍ୱ ହେତୁ କିଂ ନୁ ମହି କୃତେ ନିହତ୍ୟ ଧର୍ତ୍ତରାଷ୍ଟ୍ରାଣ କା ପ୍ରତି ସା ଜନାର୍ଦ୍ଦନ। ଏହି ପୃଥିବୀ କଥା କ'ଣ କହୁଛନ୍ତି ଜନାର୍ଦ୍ଦନ? ଜନାର୍ଦ୍ଦନ ଭଗବାନଙ୍କର ନାମ ହେଉଛି ଜନାର୍ଦ୍ଦନ, କାହିଁକି ନା ଜନମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ଭକ୍ତମାନଙ୍କୁ ସେ ଆନନ୍ଦ ପ୍ରଦାନ, ଅର୍ଦ୍ଦନ ଅର୍ଥ ଦୁଇଟି ରହିଛି, ଆନନ୍ଦ ପ୍ରଦାନ କରନ୍ତି ମଧ୍ୟ ହତ୍ୟା ମଧ୍ୟ କରନ୍ତି, ଯିଏ ତାଙ୍କ ଶରଣରେ ଯାଆନ୍ତି ନାହିଁ ତାଙ୍କୁ ହତ୍ୟା କରନ୍ତି, ସେଥିପାଇଁ ଜନାର୍ଦ୍ଦନ ଶବ୍ଦ ବ୍ୟବହାର କରାଯାଇଛି। ଭକ୍ତ କହିବେ ଜନାର୍ଦ୍ଦନ, ଅଭକ୍ତ ମଧ୍ୟ କହିବେ ଜନାର୍ଦ୍ଦନ, ଅଭକ୍ତମାନଙ୍କୁ ସେ ହତ୍ୟା କରନ୍ତି ସେଠି ଜନାର୍ଦ୍ଦନ। ତେଣୁ ଅର୍ଜୁନ କହୁଛନ୍ତି ପ୍ରଭୁ ତିନି ଲୋକର ରାଜ୍ୟ ପ୍ରାପ୍ତ ହେଲେ ମଧ୍ୟ ଏଇ ଯେଉଁ ଧୃତରାଷ୍ଟ୍ର ପୁତ୍ରକୁ ହତ୍ୟା କରି ଆମେ କ'ଣ ଆନନ୍ଦ ପ୍ରାପ୍ତ ହେବା, କାହା ପ୍ରତି ସେ ଜନାର୍ଦ୍ଦନ? ବରଂ ପାପ ମେବା ଶ୍ରେୟା ତସ୍ମା, ବରଂ ତାଙ୍କର ଚିନ୍ତା ହେଉଛି କୃଷ୍ଣ ଜାଣିପାରୁନାହାନ୍ତି ଆମେ ବର୍ତ୍ତମାନ ପାପ କରିବାକୁ ଯାଉଛି, କୃଷ୍ଣ ଜାଣିପାରୁନାହାନ୍ତି କାରଣ ସେ ମୋ ପ୍ରତି ଏତେ ସ୍ନେହବଶ ହୋଇଯାଇଛନ୍ତି, ଏତେ ଯେଉଁ ପାପ ହେବ ସେ କଥା ସେ ଚିନ୍ତା କରୁନାହାନ୍ତି, ତାଙ୍କ ଭକ୍ତ ପାଇଁ ସେ ଚିନ୍ତା କରୁନାହାନ୍ତି। ତେଣୁ ସିଏ ତାଙ୍କୁ କହୁଛନ୍ତି ପାପ ମେବା ଶ୍ରେୟା ତସ୍ମା, ଆମେ ବର୍ତ୍ତମାନ ପାପ କରିବା ପାଇଁ ଯାଉଛେ ଅର୍ଜୁନ ଭଗବାନ ଅର୍ଜୁନ ଜନାର୍ଦ୍ଦନ ହତ୍ୟତାହୀନ ଆତତାହୀନ, ଏମାନେ ସବୁ ଆତତାୟୀ ହେଲେ ମଧ୍ୟ ଭଗବାନ କହିବେ ଏମାନେ ସବୁ ଆତତାୟୀ। ଆତତାୟୀ କହିଲେ ଛଅ ପ୍ରକାର ଆତତାୟୀ ଅଛନ୍ତି, କିଏ କିଏ ନା ଅଗ୍ନିଦୋ ଗରଦ ଶୈବ ଶସ୍ତ୍ରପାଣି ଧନାପହ କ୍ଷେତ୍ରଦାରା ପହାରିଚ ଷଡ଼େତେ ଆତତାୟୀନ, ଏଇଟା କେଉଁଥିରେ ରହିଛି, ଗୋଟେ କେଉଁ ଶାସ୍ତ୍ରରେ ରହିଛି, ଏ ଛଅ ଜଣ ହେଉଛନ୍ତି ଆତତାୟୀ। କିଏ କିଏ ନା ଯେଉଁମାନେ ଘରେ ଅଗ୍ନି ଲଗାଇ ଦିଅନ୍ତି, ଅଗ୍ନିଦ ଗରଦ ଯେ ବିଷ ଦେଇଦିଅନ୍ତି, ବିଷପାନ କରାଇ ଦିଅନ୍ତି, ଯେମିତି ବକି କିଏ ବକି କହିଲେ ପୁତନା ଆସିଥିଲା ଭଗବାନ ବିଷଦାନ କରିବା ପାଇଁ ଆସିଥିଲା, ଏ ଆତତାୟୀ ସିଏ ଗରଦ ଶୈବ ଶସ୍ତ୍ରପାଣି ଧନାପହ, ଶସ୍ତ୍ରପାଣି ଶସ୍ତ୍ର ଧରିକି ଯିଏ ହତ୍ୟା କରିବା ପାଇଁ ଆସନ୍ତି ସିଏ ମଧ୍ୟ ଆତତାୟୀ, ଏବଂ ଧନାପହ କହିଲେ ଯିଏ ଧନକୁ ନେଇଯାଆନ୍ତି, ଚୋରି କରି ହେଉ ବା ଡକାୟତ କରି ହେଉ ନେଇଯାଆନ୍ତି ଧନ, ସେମାନେ ଆତତାୟୀ। ଏବଂ କ୍ଷେତ୍ର ଯିଏ ଆମର ରହିଛି, କ୍ଷେତ୍ର ରହିଛି ବା ଜମିବାଡ଼ି ସବୁ ରହିଛି ତାକୁ ସବୁ ବା ଧନ କ୍ଷେତ୍ର ବିଷୟରେ କହିଲେ କ'ଣ ଜମି ଇତ୍ୟାଦି ଏଇଟାକୁ ଯେଉଁମାନେ ନେଇଯାଆନ୍ତି ଇଏ ମଧ୍ୟ ଆତତାୟୀ। ଏବଂ ଦାରା ଉପହାର ଯିଏ ସ୍ତ୍ରୀକୁ ନେଇଯାଆନ୍ତି, ଏମାନେ ଛଅ ଜଣ ହେଉଛନ୍ତି ଆତତାୟୀ ବ୍ୟକ୍ତି। ତେଣୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଅର୍ଥଶାସ୍ତ୍ରରେ ଏମାନଙ୍କୁ ସବୁ ହତ୍ୟା କରିବା କଥା, ଏମାନେ ହତ୍ୟା କଲେ ଆଙ୍କର କୌଣସି ପାପ ଲାଗିବ ନାହିଁ। କିନ୍ତୁ ଅର୍ଜୁନ କହୁଛନ୍ତି ଏମାନେ ଯଦିଓ ଅର୍ଥଶାସ୍ତ୍ର ଦୃଷ୍ଟିରୁ ଏମାନେ ଆତତାୟୀ, କିନ୍ତୁ ଧାର୍ମିକ ଦୃଷ୍ଟିରୁ ଧର୍ମଶାସ୍ତ୍ର ତାହାଠାରୁ ଉନ୍ନତ ସ୍ତରର, ଧର୍ମଶାସ୍ତ୍ର ତୁଳନାରେ ଅର୍ଥଶାସ୍ତ୍ର ଦୁର୍ବଳ। ଆମେ ଧର୍ମ ଚିନ୍ତା କରିବା, ଆମେ ଯେଉଁ ଧାର୍ମିକ ବ୍ୟକ୍ତି ଆମେ ଅର୍ଥଶାସ୍ତ୍ର ଚିନ୍ତା କରିବାନି, ଆତତାୟୀ ତାଙ୍କୁ ହତ୍ୟା କରିବା, ଆମେ ତାଙ୍କୁ ହତ୍ୟା କରିବା ନାହିଁ କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ତେଣୁ ସ୍ୱଜନଙ୍ଗୀ ସ୍ୱଜନ ପାପମେବା ଶ୍ରେୟା ତସ୍ମାନ ହତ୍ୟତା ଆତତାୟୀନ ତସ୍ମାନ ନା ହଁ ବୟଂ ହନ୍ତୁ ଧାର୍ତ୍ତରାଷ୍ଟ୍ର, ସେଥିପାଇଁ ଆମେ ତାଙ୍କୁ ହତ୍ୟା କରିବା ନାହିଁ। ଏମାନେ ସବୁ ଆମର ବନ୍ଧୁବାନ୍ଧବ ଧୃତରାଷ୍ଟ୍ରର ପୁତ୍ରମାନେ। ସ୍ୱଜନଙ୍ଗୀ କଥ ହିତୁଆ ସୁଖୀନ ସାମ ମହାଧବ, ଆମେ ସୁଜନମାନଙ୍କୁ ଯଦି ହତ୍ୟା କରିବା ଆମେ କେମିତି ସୁଖ ପ୍ରାପ୍ତ ହୋଇପାରିବା? ତେଣୁ ଭଗବାନ ଏ ପ୍ରଶ୍ନର ଉତ୍ତର ଦେବେ ଦ୍ୱିତୀୟ ଅଧ୍ୟାୟ 32 ଶ୍ଳୋକରେ, ଆପଣ କହିବେ ସେତେବେଳେ ମୁଁ କହିବି ଆପଣ ପୁଣି ଆଉ ଥରେ। ଭଗବାନ କହିବେ ଯଦୃଚ୍ଛା ଚୋପପନ୍ନଂ ସୁଖୀନ, ଯଦୃଚ୍ଛା ଚୋପପନ୍ନଂ ସୁଖୀନ ଶ୍ୟାମ ଯଦୃଚ୍ଛା ଚୋପପନ୍ନଂ ସ୍ୱର୍ଗଦ୍ୱାର ଉପାବୃତମ ସୁଖୀନ କ୍ଷେତ୍ରରେ ପ୍ରାର୍ଥ ଲଭନ୍ତି ଯୁଦ୍ଧମ ଇଦୃଶ୍ୟ। ଦ୍ୱିତୀୟ ଅଧ୍ୟାୟ 32 ଶ୍ଳୋକରେ ରହିଛି କଥାଟି, ଯେଉଁମାନେ କ୍ଷେତ୍ରମାନେ ତାଙ୍କ ପାଇଁ ଯେତେବେଳେ ଯୁଦ୍ଧ ମିଳିଯାଉଛି, ଯୁଦ୍ଧ କରିବା ପାଇଁ ସୁଯୋଗ ଆସୁଛି, ଅବସର ଆସୁଛି, ସେତେବେଳେ ସୁଖୀ ହୋଇଯାଆନ୍ତି, ଏମାନେ ଆନନ୍ଦିତ ହୋଇଯାଆନ୍ତି, କାରଣ କ୍ଷେତ୍ରମାନେ ଯୁଦ୍ଧର ଆହ୍ୱାନ କେବେ ଏଡ଼େଇ ଦିଅନ୍ତି ନାହିଁ, ଯୁଦ୍ଧ କରିବା ପାଇଁ ଆସୁଛି ମାନେ ସେ ଖୁସି ହୋଇଯାଆନ୍ତି ଯୁଦ୍ଧ କରିବା ପାଇଁ, କାହିଁକିନା ଯୁଦ୍ଧରେ ଦୁଇଟି ପରିଣାମ ରହିଛି, ଗୋଟେ ହାରିବେ ନହେଲେ ଜିତିବେ, ହାରିମାନେ ମୃତ୍ୟୁବରଣ କରିବେ। ତେଣୁ ଭଗବାନ ସେଇଟା କହିବେ ସେ କଥା, ହତ୍ୟା ବା ପ୍ରାପ୍ତି ସେ ସ୍ୱର୍ଗମ, ଜଣେ ମୃତ୍ୟୁବରଣ କଲେ ସେ ସ୍ୱର୍ଗ ପ୍ରାପ୍ତି ହେବ। ଜିତିବା ବା ଭୋକେ ସେ ମହିମ, ଜିତିଗଲା ମାନେ ଭୋଗ କରିବେ, ତେଣୁ କୌଣସି ଉପାୟରେ ତାଙ୍କର ଦୁଃଖ କରିବା ନାହିଁ, ସୁଖୀ ନ ସେଥିପାଇଁ ସେମାନେ ସୁଖୀ ହେଇଯାଆନ୍ତି। ସବୁ ଆସିବ ପର୍ବରେ ସବୁ ଆସିବ କଥା। ତେଣୁ ସ୍ୱଜନାଇ କଥନ ଜିତିବା ସୁଖୀ ନ ସେମାନେ ମହାଦେବ, ଯଦି ବି ଏତେ ଭଗବାନ କହିବେ ଯେ ସେମାନେ ତୁମେ ଯଦି ଯୁଦ୍ଧ ନ କରିବ, ସେମାନେ ଯୁଦ୍ଧ କରିବେ, ତୁମ ସହିତ ଯୁଦ୍ଧ କରି ତୁମକୁ ହତ୍ୟା କରିବେ, ତାହେଲେ ତୁମେ ଯୁଦ୍ଧ କରିବା କଥା। ତେଣୁ ଅର୍ଜୁନ କହୁଛି ଯଦି ବି ଏତେ ନ ପଶିଛନ୍ତି, ଯଦି ମଧ୍ୟ ସେମାନେ ଏ କଥା ଚିନ୍ତା, ମୁଁ ଯେମିତି ଚିନ୍ତା କରୁଛି ଏଭଳି ମଧ୍ୟ ସେମାନେ ଯଦି ଚିନ୍ତା ନ କରି ମଧ୍ୟ ଆମେ ତାଙ୍କ ସହିତ ଯୁଦ୍ଧ କରିବା ନାହିଁ, ଯଦି ବି ଏତେ ନ ଲୋଭ ପଥ ଚେତ, କାରଣ ତାଙ୍କର ଲୋଭ ରହିଛି, ଲୋଭରୁ ଏସବୁ କାର୍ଯ୍ୟ କରୁଛନ୍ତି, ଲୋଭ କାମ କାମ କ୍ରୋଧ ଏସବୁ ରହିଛି, ଯେଉଁ ଏଥିରେ ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି। ତେଣୁ ସେମାନେ ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି ସେଥିପାଇଁ ସେମାନେ କରିପାରନ୍ତି, କିନ୍ତୁ ଆମର ତ ବୁଦ୍ଧି ନଷ୍ଟ ହୋଇନାହିଁ, ତୁମେ ସ୍ୱୟଂ ଭଗବାନ ଏଠି ଅଛ ମୋ ପାଖରେ। କୁଳକ୍ଷୟ କୃତମ ଦୋଷ ମିତ୍ର ଦୋଷ ପାଦିକ, କୁଳକ୍ଷୟ ହୋଇଯିବ, କୁଳ ଧର୍ମ ନଷ୍ଟ ହୋଇଯିବ, ମିତ୍ର ଦୋହ ମିତ୍ରଙ୍କ ପ୍ରତି ଦ୍ରୋହ କଲେ ଯେଉଁ ପାତକୀ ଯେଉଁ ରହିଛି, ଏମାନେ ସବୁ ପାତକୀ ହେବେ, ତାଙ୍କ ପାଇଁ ଯେଉଁ ନର୍କର ଯନ୍ତ୍ରଣା ରହିଛି ଏମାନେ ସବୁ ଜାଣିପାରୁନାହାନ୍ତି। କଥମ ନ ଘିଅ ଅସ୍ମା ବି ଆମେ କାହିଁ ଜାଣିବା ନାହିଁ, ଆପଣ ସ୍ୱୟଂ ଭଗବାନ, ଆଉ ମୁଁ ମଧ୍ୟ ଧର୍ମ ବିଷୟରେ ଜାଣିଛି, ଜ୍ଞାନ ଅଛି ମୋର, ତେଣୁ କାହିଁକି ଆମେମାନେ କାହିଁକି ଏଇଟା ବୁଝିବା ନାହିଁ। ସେମାନେ ନ ବୁଝନ୍ତୁ, ସେମାନେ ମୂର୍ଖ ବ୍ୟକ୍ତି, ସେମାନେ ନ ଜାଣନ୍ତୁ, ଆମେ ବହୁତ ବୁଦ୍ଧିମାନ ବ୍ୟକ୍ତି ସବୁ ଜାଣିଛୁ ଧର୍ମ କଥା। ପ୍ରଥମ ଦେହ ଜ୍ଞାନ ସ୍ମାବି ପାପା ଅସ୍ମା ନିବର୍ତ୍ତିତ, ତେଣୁ କାହିଁକି ଆମେ ପାପରୁ ମୁକ୍ତ ନ ହେବା, କାହିଁକି ପାପରୁ ଦୂରେଇ ନଯିବା, କାହିଁକି କାହିଁକି ସେ ପାପ କରିବା। କୁଳକ୍ଷୟ କୃତମ ଦୋଷଂ ପ୍ରପଶ୍ୟ ଦୁଇ ଜନାର୍ଦ୍ଦନ, କୁଳ ଧ୍ୱଂସ ହୋଇଯିବ ଏଇଟା ଦେଖିକି ମଧ୍ୟ ଜନାର୍ଦ୍ଦନ, ଆମେ କାହିଁକି ଏଥିରୁ ନିବୃତ୍ତ ନ ହେବା। ତେଣୁ କୁଳକ୍ଷେ ଆମେ ବହୁତ ସ୍ପିଡ଼ ହେଇଯାଉଛି କି ବୁଝି ହେଉଛି ତ ନା କିଛି ରହୁଛି ସନ୍ଦେହ ରହୁଛି କିଛି, ଆଉ ଟିକେ ସ୍ଲୋରେ କହିବା। କୁଳକ୍ଷେ କୃତମ ଦୋଷ କୁଳକ୍ଷେ ପ୍ରଣଶନ୍ତି, ଏ ଯେଉଁ ବର୍ତ୍ତମାନ ସବୁ ଆସିଛନ୍ତି ଯୁଦ୍ଧ କରିବା ପାଇଁ, ଏମାନେ ସବୁ ଆସିଛନ୍ତି, ତାଙ୍କର ପରିବାର ଯେଉଁ ଆସିଛନ୍ତି, ମୁଖ୍ୟମାନେ ଆସିଛନ୍ତି, ଏମାନଙ୍କୁ ଯଦି ଆମେ ହତ୍ୟା କରିବା ତାଙ୍କର କୁଳଟି ନଷ୍ଟ ହୋଇଯିବ, କୁଳ ଧର୍ମ ନଷ୍ଟ ହୋଇଯିବ। ଧର୍ମେ ନଷ୍ଟେ କୁଳ କୃଷ୍ଣ ଅଧର୍ମ ଭୂତି ଉତ, ତେଣୁ ଏଇ ବର୍ତ୍ତମାନ ଆମେ ଯଦି ତାକୁ ହତ୍ୟା କରିବା ତାକୁ ଅଧର୍ମ ବ୍ୟାପିଯିବ। ଅଧର୍ମ କାହିଁକି ବ୍ୟାପିଯିବ ନା, ଜଣେ ଆଚାର୍ଯ୍ୟ କହୁଛନ୍ତି ଅସ୍ମତ୍ ଭର୍ତ୍ତୁଭି ଧର୍ମ ଉଲ୍ଲଂଘ୍ୟ ଯଥା କୁଳକ୍ଷୟ ଲକ୍ଷଣେ ପାପେ ବର୍ତ୍ତିତମ୍ ତଥା ଅସ୍ମାଭି ପାତିବ୍ରତମ୍ ଧର୍ମ ଅବଜ୍ଞାୟ ଦୁରାଚାରେ ବର୍ତ୍ତିତବ୍ୟମ୍ ଇତି ଦୁର୍ବି ଦୁର୍ବଧ ହତା ଇତି ଦୁର୍ବୁଦ୍ଧି ହତା କୁଳ ସ୍ତ୍ରୀୟ ପ୍ରଦୃଶ୍ୟ ତିରତି। ଆମର ସ୍ୱାମୀମାନେ ଯେହେତୁ ଧର୍ମ ଉଲ୍ଲଂଘନ କରିକିରି ମୃତ୍ୟୁବରଣ କଲେ, ଆମେ କାହିଁକି ଧର୍ମ ମାନିବା, ତାଙ୍କର ସ୍ତ୍ରୀମାନେ ଏଇ ଗୋଟେ ଭାବିବେ। ଜଣେ ଆଚାର୍ଯ୍ୟ ବଳଦେବ ବିଦ୍ୟାଭୂଷଣ ଏଇ ଆଚାର୍ଯ୍ୟ ତାଙ୍କ ଟୀକାରେ କଥା କହୁଛନ୍ତି, ତେଣୁ ସେମାନେ ମଧ୍ୟ ଅଧର୍ମରେ ଲିପ୍ତ ହେବେ। କ'ଣ ଅଧର୍ମ? ଅଧର୍ମ ଭଗବତୀ କୃଷ୍ଣ ପ୍ରଦୃଶ୍ୟନ୍ତି କୁଳ ସ୍ତ୍ରୀୟ, ତାଙ୍କର କୁଳର ସ୍ୱାମୀମାନେ ମୃତ୍ୟୁବରଣ କଲେ ସେମାନେ ସ୍ତ୍ରୀମାନେ ଦୁରାଚାରୀ ହୋଇଯିବେ, ଅଧର୍ମର ଆଚରଣ କରିବେ, ଅନ୍ୟ ପୁରୁଷ ସଙ୍ଗ କରିବେ। ତେଣୁ ସ୍ତ୍ରୀ ସୁ ଦୁଷ୍ଟା ସୁ ବାସ୍ନେୟ ଯାହାତେ ବର୍ଣ୍ଣ ଶଙ୍କର, ତେଣୁ ତାଙ୍କର ସବୁ ଯେଉଁ ପୁତ୍ର ସନ୍ତାନ ଯାହା ଥିବେ ସେମାନେ ବର୍ଣ୍ଣଶଙ୍କର ହୋଇକି ବାହାରିବେ, ବର୍ଣ୍ଣଶଙ୍କର, ତାଙ୍କର କୌଣସି କୁଳ ନାହିଁ, ବର୍ଣ୍ଣଶଙ୍କର ସେମାନେ। ତେଣୁ ଶଙ୍କର ନରକାଇବ, ଏ ଯେଉଁ ବର୍ଣ୍ଣଶଙ୍କର ଯାହା ଦେବେ ଏମାନେ ସବୁ ନର୍କ ଭଳି କ'ଣ ନର୍କ ଭଳି ସିଚୁଏସନ୍ ଘିନି ଆସିବେ, ନର୍କ ଭଳି ପରିସ୍ଥିତି ଘିନି ଆସିବେ। ନରକ ନରକାଇବ କୁଳ ମହାନା କୁଳଶ୍ଚ, ତାଙ୍କର କୁଳ ନଷ୍ଟ ହୋଇଯିବ। ପତନ୍ତି ପିତୃ ହେସା ଲୁପ୍ତ ପିଣ୍ଡଦକ କ୍ରିୟା, ତାଙ୍କର ଯେଉଁ ପିତୃ ଲୋକମାନେ ଅଛନ୍ତି, ପିତୃ ଲୋକମାନେ ସେମାନଙ୍କର ପତନ ହୋଇଯିବ, ନରକକୁ ସେମାନେ ଯିବେ। ଲୁପ୍ତ ପିଣ୍ଡ ସେମାନେ ଏଇ ଯେଉଁ ପିଣ୍ଡଦର୍କ ଯେଉଁ ଶ୍ରାଦ୍ଧ କର୍ମ ସବୁ ରହିଛି ସେଇଟା କରିବେ ନାହିଁ। ଆମର ଶ୍ରାଦ୍ଧ କରୁଛେ କାହିଁକି ନା ଆମର ପିତା ଏସବୁ ରହିଛି ବଂଶ ପରମ୍ପରା ରହିଛି ସେଥିପାଇଁ ଆମେ ଶ୍ରାଦ୍ଧ ଦେଉଛେ। ତାଙ୍କର କିଛି ବଂଶ ପରମ୍ପରା ନାହିଁ, ସେମାନେ ଶଙ୍କର ବର୍ଣ୍ଣ ଶଙ୍କର, ସେମାନେ କାହିଁକି ଶ୍ରାଦ୍ଧ ଦେବେ, ଶ୍ରାଦ୍ଧ ଦେବେ ନାହିଁ। ତେଣୁ ପିତୃଲୋକମାନେ ସବୁ ତାଙ୍କର ପତନ ହୋଇଯିବ, ଏଇଭଳିଆ ମହା ବିପଦ ଆସି ପହଞ୍ଚିବ। ଅର୍ଜୁନ ଗୋଟିଏ ପରେ ଗୋଟିଏ ଚିନ୍ତା କରୁଛନ୍ତି। ଯାହା ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉଠି ଦୋଷେଇ ଏଠି କୁଳଘ୍ନାନ ବର୍ଣ୍ଣଶଙ୍କର କାରକେଇ, ଏମାନେ ଯେଉଁ ବର୍ଣ୍ଣଶଙ୍କର ସବୁ ଆସିବେ ସେ କୁଳକୁ ନଷ୍ଟ କରିଦେବେ। ବର୍ଣ୍ଣଶଙ୍କର କାରକେଇ ଉଚ୍ଛିଦନ୍ତେ ଜାତି ଧର୍ମ କୁଳ ଧର୍ମାତ ଶାଶ୍ୱତା, ତାଙ୍କର ଜାତି ଧର୍ମ ଯେଉଁ ରହିଛି କୁଳ ଧର୍ମ ରହିଛି, ଚ ଶବ୍ଦରେ ବର୍ଣ୍ଣାଶ୍ରମ ମଧ୍ୟ ସବୁ ନଷ୍ଟ ହୋଇଯିବ, ଶାଶ୍ୱତ ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ, ସବୁ ଧର୍ମ ନଷ୍ଟ ହୋଇଯିବ। କିନ୍ତୁ ଆମେ ଏଇଠି ଗୋଟେ କଥା କହିବା, ଯେଉଁ ଅର୍ଜୁନ ଯେଉଁ ଚିନ୍ତା କରିଥିଲେ ପ୍ରକୃତିରେ ସେମିତି ହୋଇନଥିଲା, କାହିଁକି ଅର୍ଜୁନ ଯୁଦ୍ଧ କଲେ ସେମାନେ ସବୁ ସ୍ତ୍ରୀମାନେ ତାଙ୍କର କ'ଣ ବିଧବା ହେଲେ, କିନ୍ତୁ ସେମାନେ ଅଧର୍ମ ଆଚରଣ କରିନାହାନ୍ତି। କାହିଁକି ନା ଯୁଧିଷ୍ଠିର ମହାରାଜ ଏଭଳି ରାଜ୍ୟ ଶାସନ କରୁଥିଲେ, ସେମାନେ କୌଣସି ଅଧର୍ମ କାର୍ଯ୍ୟ କେହି କରିନାହାନ୍ତି। ଭାଗବତରେ ସବୁ ବର୍ଣ୍ଣନା କରାଯାଇଛି ତାଙ୍କ କଥା, ଯୁଧିଷ୍ଠିର ମହାରାଜ ଏଭଳି ରାଜ୍ୟ ଶାସନ କରୁଥିଲେ ସମସ୍ତ ପ୍ରଜାମାନେ ସୁଖୀରେ ଥିଲେ। ଯେମିତି ରାମଙ୍କ ସମୟରେ ରାମ ରାଜ୍ୟ ଯେଉଁ ଥିଲା ସବୁ ପ୍ରଜାମାନେ ଆନନ୍ଦରେ ରହୁଥିଲେ। ତେଣୁ ଯୁଧିଷ୍ଠିର ମହାରାଜଙ୍କ ଯେଉଁ ରାଜ୍ୟ କରୁଥିଲେ ସେଇଟା ହେଉଛି କୃଷ୍ଣଙ୍କର ରାଜ୍ୟ, ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟ, ଇଏ ହେଉଛି ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ହେଉଛି କୃଷ୍ଣଙ୍କର ରାଜ୍ୟ। ସେଥିରେ ମଧ୍ୟ ପ୍ରଜାମାନେ ବହୁତ ଆନନ୍ଦରେ ଥିଲେ। ଭାଗବତ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, କାମଂ ବବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ଶିଚିସୂଷ୍ମ ପ୍ରଧାନ ଗାବ କୟ ସୋଧି ସୁତିର୍ ମୁଦା। ଏମିତି ଧର୍ମନୀତି ଅନୁସାରେ ଶାସନ କରୁଥିଲେ ଯୁଧିଷ୍ଠିର ମହାରାଜ। କାମଂ ବବର୍ଷ ପର୍ଜନ୍ୟ, ବୃଷ୍ଟି ମାଧ୍ୟମରେ କେବଳ ଯେ ବର୍ଷା ହେଉଛି ତା ନୁହଁ, ବହୁତ ଜିନିଷ ବର୍ଷାରେ ଆସୁଛି, ଖଣିଜ ପଦାର୍ଥ ଉପରେ ସବୁକିଛି ସେ ବର୍ଷା ମାଧ୍ୟମରେ ଆସୁଛି। କାମଂ ବବର୍ଷ ପର୍ଜନ୍ୟ, ଯେତେ ପୃଥିବୀରେ ଯେତେ ଜୀବ ଅଛନ୍ତି ସମସ୍ତଙ୍କର କାମନା ସେଇ ବୃଷ୍ଟି ପୂରଣ କରନ୍ତି, ସବୁ ଆସିବ ତା ଦେହରେ ବର୍ଷାରେ ସବୁ ଆସୁଛି। କାମଂ ବବର୍ଷ ପର୍ଜନ୍ୟ ରହିଛି, ସ୍ୱାତି ନକ୍ଷତ୍ରରେ ଯଦି ବୃଷ୍ଟି ହେବ ସାମୁକାରେ ଯଦି ସେ ଜଳଟି ପଡ଼ିବ ତା'ହେଲେ ସେ ହୀରା ହୋଇଯିବ। ଏମିତି ବହୁତ ଜିନିଷ ରହିଛି ବର୍ଷା ମାଧ୍ୟମରେ, ବହୁତ ଜିନିଷ ଆସୁ ଖଣିଜ ପଦାର୍ଥ ଯଦି ସବୁ ଆସୁଛି ବର୍ଷା ମାଧ୍ୟମରେ। ସର୍ବକାମ ଦୁଃଖା ମହି, ସେଥିପାଇଁ ଏ ମହି ପୃଥିବୀର ଗୋଟେ ନାମ ହେଉଛି ମହି, କାହିଁକି ନା ଯେତେ ଲୋକ ରହିବେ ସମସ୍ତଙ୍କର ସବୁ କାମନା ସେ ପୂରଣ କରିବେ। ଯୁଧିଷ୍ଠିର ମହାରାଜ ଏଭଳି ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରୁଥିଲେ ଯେ କାମଂ ବବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମ ଶିଚିସୂଷ୍ମ ବ୍ରଜାନ ଗାବ, ବ୍ରଜ ବା ଯେଉଁ ମାଟି ସବୁ ରହିଥିଲା ଭୂମି ଏସବୁ ଓଦା ହୋଇଯାଉଥିଲା ବର୍ଷା ଯୋଗୁଁ ନୁହଁ, ଗାଭୀମାନଙ୍କର ଯେଉଁ ରହିଛି ପହ୍ନାରୁ କ୍ଷୀର ବାହାରିକି ସବୁ ଓଦା ହୋଇଯାଉଥିଲା। ବୟସ୍କ ସ୍ୱତିର ମୁଦା, ତାଙ୍କ ପହ୍ନା ସବୁ ଖୋଲିକି ରହୁଥିଲା, ବହୁ ପ୍ରଚୁର ଦୁଗ୍ଧ ଦେଉଥିଲେ ସେମାନେ, ଏତେ ଆନନ୍ଦରେ ଥିଲେ ସେମାନେ, ତାଙ୍କ ସ୍ୱତଃ କ୍ଷୀର ଜାହାତ ହେଉଥିଲା, ଗୋରସ ଜାହାତ ହେଉଥିଲା, ଭୂମି ସବୁ ସେଇଥିରେ ଓଦା ହୋଇଯାଉଥିଲା, ପାଣିର ଦରକାର ନଥିଲା। ଏଭଳି ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ଥିଲା। କୌଣସି ବ୍ୟକ୍ତି ଯିଏ ମୃତ୍ୟୁବରଣ କରିଥିଲେ ସବୁ ଅଠରି ଅକ୍ଷଣୀ ସୈନ୍ୟ ସବୁ ମୃତ୍ୟୁବରଣ କରିଥିଲେ, ଖାଲି କୌରବ ପକ୍ଷ ନୁହଁ ପାଣ୍ଡବ ପକ୍ଷରେ ମଧ୍ୟ ସାତ ଅକ୍ଷଣୀ ସୈନ୍ୟ, କୌରବର ଏଗାର ଅକ୍ଷଣୀ ସୈନ୍ୟ ଆମେ କହିଥିଲୁ ସେଦିନ। ଗୋଟେ ଅକ୍ଷଣୀ ହେଉଛି କେତେ, 218,700 ଏତିକି ସୈନ୍ୟ ଥିଲେ, ଏତିକି ଇଣ୍ଟୁ ଅଠର ଏତିକି ଲୋକ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କର ସ୍ତ୍ରୀମାନେ ବିଧବା ହେଲେ ମଧ୍ୟ କୌଣସି ଅଧର୍ମ ହୋଇନଥିଲା, ସବୁ ଧର୍ମ ଅନୁସାରେ କାର୍ଯ୍ୟ କରୁଥିଲେ, ଧର୍ମ ନୀତି ଅନୁସାରେ ଯୁଧିଷ୍ଠିର ମହାରାଜ ଏଭଳି ରାଜ୍ୟ ଶାସନ କରୁଥିଲେ। ତାଙ୍କ ପରେ ମଧ୍ୟ ପରୀକ୍ଷିତ ମହାରାଜ ଯେତେବେଳେ ରାଜ୍ୟ ଶାସନ କଲେ ସେତେବେଳେ ମଧ୍ୟ ସେଇଭଳି ଭାବରେ ପରିସ୍ଥିତି ହୋଇଥିଲା। ଅର୍ଜୁନ ଏଇ ଯେଉଁ କଥା କହୁଛନ୍ତି ଏଇଟା ସମ୍ଭାବନା ଅର୍ଥରେ କହୁଛନ୍ତି, ଏଇଟା ସମ୍ଭାବନା ରହିଛି କିନ୍ତୁ ଏଇଟା ହୋଇନଥିଲା, କାହିଁକି ନା ଧର୍ମ ଯୁଦ୍ଧ, ଏଇଟା ଅଧର୍ମ ଯୁଦ୍ଧ ନୁହଁ, ଭଗବାନ ଚାହୁଁଛନ୍ତି ଯୁଦ୍ଧ, ତେଣୁ ତାପରେ ସେ ଯୁଦ୍ଧ କରିବେ, ଅର୍ଜୁନଙ୍କର ମୋହ ଦୂର ହୋଇଯିବ। ଏ ଯେଉଁ ଯୁକ୍ତି ସ୍ଥାପନ କରୁଛନ୍ତି ସେତେବେଳେ କହିବେ ମୋର ଭୁଲ ହୋଇଯାଇଛି, ମୁଁ ମୋହ ଦୂର ଏସବୁ କହୁଥିଲି, ଏବଂ ବର୍ତ୍ତମାନ ମୁଁ ଯୁଦ୍ଧ କରିବି, ସବୁ ଜ୍ଞାନ ପାଇସାରିଲା ପରେ ଭଗବାନ କାହିଁକି ସେଇଟା କହୁଥିଲି ନା, ଏଇ ମାଧ୍ୟମରେ ଆମେ ଏଇସବୁ ଜ୍ଞାନ ପ୍ରାପ୍ତ ହେବା, ଏଇ ଯେଉଁ 700 ଶ୍ଳୋକ ରହିଛନ୍ତି ଏଇ ମାଧ୍ୟମରେ ସବୁକିଛି ଜ୍ଞାନ ଆମେ ପ୍ରାପ୍ତ ହେବା। ତେଣୁ ଉତ୍ସନ୍ନ କୁଳଧର୍ମାଣ ମନୁଷ୍ୟାଣ ଜନାର୍ଦ୍ଦନ ନରକେ ନିହତମ ବାସ, ତେଣୁ ସେମାନେ ସବୁବେଳ ପାଇଁ ନରକରେ ରହିବେ। ପଞ୍ଚମ ସ୍କନ୍ଧ 26 ଅଧ୍ୟାୟରେ 28 ନରକ ବିଷୟରେ ବର୍ଣ୍ଣନା କରାଯାଇଛି। ବହୁତ ପାପି ବ୍ୟକ୍ତିଙ୍କ ସେଠୁ ସବୁ ନିଆଯାଏ, ବହୁତ ଯନ୍ତ୍ରଣା ସେମାନେ ଭୋଗ କରନ୍ତି ନରକରେ। ତେଣୁ ଏମାନେ ସବୁ ନରକରେ ନିହତ ସବୁବେଳ ପାଇଁ ରହିବେ। ଭବତୀ ଇତି ଅନୁଶୁଶ୍ର, ମୁଁ ଏଥିରେ ଶୁଣିଛି, ଇଏ କିଛି ଭୁଲ କଥା କହୁନାହାନ୍ତି। କିନ୍ତୁ ଇଏ ଯେହେତୁ ଧର୍ମଯୁଦ୍ଧ, ଭଗବାନ ଚାହୁଁଛନ୍ତି ଧର୍ମଯୁଦ୍ଧ, ସେଥିପାଇଁ ଏସବୁ ସମ୍ଭାବନା ହେବ ନାହିଁ। ସମ୍ଭାବନା ରହିଛି, ଏସବୁ ସମ୍ଭାବନା ରହିଛି। ବର୍ତ୍ତମାନ ଅବଶ୍ୟ ସେସବୁ ବର୍ତ୍ତମାନ ଅବସ୍ଥା ଆସି ପହଞ୍ଚି ଯାଇଛି, ଯାହା ଅର୍ଜୁନ କହୁଥିଲେ 5000 ବର୍ଷ ତଳେ, ବର୍ତ୍ତମାନ ସେହି ସମୟ ଆସି ପହଞ୍ଚି ଯାଇଛି। ସେ ଯୁଦ୍ଧ ଯୋଗୁଁ ନୁହଁ, କଳିକାଳରେ ଲୋକମାନେ ଅଧର୍ମ ହେଇଥିବାରୁ ସେହିସବୁ ପରିସ୍ଥିତି ଆସୁଛି। ବର୍ତ୍ତମାନ ବର୍ଣ୍ଣଶଙ୍କର ଚାରିଆଡ଼େ ଉତ୍ପନ୍ନ ହେଉଛନ୍ତି ନର୍କ, ବର୍ତ୍ତମାନ ନର୍କ ଭଳି ପରିସ୍ଥିତି ସୃଷ୍ଟି ହେଇଛି। ବର୍ତ୍ତମାନ ଏଇ ବର୍ତ୍ତମାନ ଏଇ ଯେଉଁ ରହିଛି ପିଣ୍ଡଦାନ ବନ୍ଦ ହୋଇଯାଇଛି, ପାଶ୍ଚାତ୍ୟ ଜଗତରେ ଏସବୁ ନାହିଁ। ତେଣୁ ଅହୋବତ ମହତ୍ ପାପଂ କର୍ତ୍ତୁ ବ୍ୟବସ୍ଥିତା ବୟମ ଯଦରାଜ୍ୟ ସୁଖ ଲୋଭେନ ଅନ୍ତିମ ସୋଜନ ବୁଦ୍ଧତା। ଅର୍ଜୁନ ଯେତେବେଳେ ଏସବୁ କଥା ବିଚାର କରୁଛନ୍ତି, ସେ ନିଜେ ସ୍ତମ୍ଭୀଭୂତ ହୋଇଯାଉଛନ୍ତି। ଖାଲି ପାପ ଆମେ କରୁନେ, ମହତ୍ ପାପ କରିବା ପାଇଁ ଯାଉଛେ। ପାପର ମଧ୍ୟ ବିଭିନ୍ନ ସ୍ତର ରହିଛି, ପାତକ, ମହାପାତକ, ଅତିପାତକ, ଏଇଟା ବିଭିନ୍ନ ପ୍ରକାର ପାତକର ମଧ୍ୟ ପାପର ମଧ୍ୟ ସ୍ତର ରହିଛି। ସେ ଅନୁସାରେ ନର୍କର ସ୍ତର ମଧ୍ୟ ସବୁ ରହିଛି। ତେଣୁ ବର୍ତ୍ତମାନ ଅର୍ଜୁନ ସେ ବର୍ତ୍ତମାନ କନ୍ଭିନ୍ସ ହୋଇଗଲେ ଯେ ପ୍ରକୃତିରେ ଆମେ ବହୁତ ମହତ୍ ପାପ କରିବା ପାଇଁ ଯାଉଛେ। ହଉ ଆରେ ଆମେ ଜାଣିପାରୁନଥିଲେ ଜନାର୍ଦ୍ଦନ ଏ କୃଷ୍ଣ, ଆମେ ଜାଣିପାରୁନଥିଲେ ଯୁଦ୍ଧ କରିଥାନ୍ତେ, କେତେ ବଡ଼ ଅସୁବିଧା ହୋଇଥାନ୍ତା ଯୁଦ୍ଧ କରିଥାନ୍ତେ। ଯାହା ହଉ ମୋର ଜ୍ଞାନଟା ଆସିଗଲେ, ଆମେ ଯୁଦ୍ଧ କରିବା ନାହିଁ। ଅହୋବତ ମହତ୍ ପାପ କର୍ତ୍ତୁ ବ୍ୟବସ୍ଥା ବୟମ ଯଦ ରାଜ୍ୟ ସୁଖ ଲୋଭେନ, ଏ ରାଜ୍ୟ ସୁଖ ପାଇଁ ଲୋଭ କରିକି ଆମେ ଏସବୁ କରିଥାନ୍ତେ ବର୍ତ୍ତମାନ। ହନ୍ତୁ ସୋଦନ ଉଦ୍ୟତା, ଆମ ନିଜ ଲୋକମାନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହୋଇଯାଇଥିଲେ, କିଛି ବଡ଼ ପାପକର୍ମ କରିବା ପାଇଁ ଯାଉଥିଲେ। ବର୍ତ୍ତମାନ ଆମେ ଏତେ ନିବୃତ୍ତ ହେବା, ତାଙ୍କର କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ତେଣୁ ଯଦି ମାମ ଅପତି କାରଣ ଅଶସ୍ତ୍ର ଶସ୍ତ୍ର ପ୍ରାଣାୟ, ଭଗବାନ କହିବେ ଦେଖ ତୁମେ ଯୁଦ୍ଧ ନ କଲେ ମଧ୍ୟ ସେମାନେ ତୁମକୁ ଯୁଦ୍ଧରେ ହତ୍ୟା କରିଦେବେ, ତୁମେ ମାରିଦେବେ, କିଛି ଅସୁବିଧା ନାହିଁ। ଯଦି ମାମ ଅପତି କାରଣ, ମୁଁ ଯଦି ତାଙ୍କ ପ୍ରତି ପ୍ରତିକାର କିଛି ନ କରିକି ଯୁଦ୍ଧ କରିବି ନାହିଁ ତାଙ୍କ ସହିତ, ଅଶସ୍ତ୍ର ମୁଁ ଶସ୍ତ୍ର ଧାରଣ କରିବି ନାହିଁ, ସେମାନେ ଶସ୍ତ୍ର ଧରି ମୋତେ ହତ୍ୟା କରିବେ, ଆମକୁ ହତ୍ୟା କରିବେ। ଧାର୍ତରାଷ୍ଟ୍ର ରଣେ ହନୁ ତାମେ କ୍ଷମତରମ ହୁଏ, ଧୃତରାଷ୍ଟ୍ର ମୃତ୍ୟୁ ଦ୍ୱାରା ଆମେ ମୃତ୍ୟୁବରଣ କଲେ ମୁଁ ଭାବୁଛି ଏଇଟା ଶ୍ରେଷ୍ଠ ହେବ, ମଙ୍ଗଳକର ହେବ। ଦ୍ୱିତୀୟ ଧାର କହିବେ ମୁଁ ଜାଣିପାରୁନି କେଉଁଟା ଠିକ୍, କତରଣ କରିବ କେଉଁଟା ଠିକ୍ ମୁଁ ଜାଣିପାରୁନାହିଁ, କେଉଁ ମୋର ମୋର ବର୍ତ୍ତମାନ କୃପଣ ଦୋଷ, କୃପଣତା ଦୋଷ ଆସିଯାଇଛି। ତେଣୁ ଆପଣଙ୍କର ଶରଣରେ ଗଲି, ଆପଣ ମୋତେ ଜ୍ଞାନ ଦିଅନ୍ତୁ। ଧର୍ମଂ ସାନିଶ୍ଚିତଂ ବୁହିତମି, ଶିଷ୍ୟ ମୁଁ ଆପଣଙ୍କ ଶିଷ୍ୟ ହେଲି, ଆଉ ନିଶ୍ଚିନ୍ତ ଭାବରେ କୁହନ୍ତୁ ମୋର କ'ଣ କର୍ତ୍ତବ୍ୟ। ତେଣୁ ଭଗବାନ ଦ୍ୱିତୀୟ ଅଧ୍ୟାୟରୁ 18 ଅଧ୍ୟାୟ ପର୍ଯ୍ୟନ୍ତ କଥା ଜ୍ଞାନ ପ୍ରଦାନ କରିବେ। ତେଣୁ ଏଠି କହୁଛନ୍ତି ଅନ୍ତିମ ଶ୍ଳୋକ ସଂଜ୍ଞା କହୁଛନ୍ତି, ଏବଂ ଉକ୍ତା ଅର୍ଜୁନ ସାକ୍ଷେ, ଏଇ ଯୁଦ୍ଧରେ ମହାଭାରତ ଯୁଦ୍ଧରେ ଅର୍ଜୁନ ଏଇଭଳି ଭାବରେ କହି ରଥୋପସ୍ଥ ଉପାବିଷ, ଆଉ ସେ କଥା ଯେଉଁ କହୁଥିଲେ କଥା ଆଉ କହିପାରିଲେ ନାହିଁ, ଚୁପ୍ ହୋଇଗଲେ, ଆଉ ଠିଆ ହେବା ପାଇଁ ଶକ୍ତି ରହିଲାନି, ବସି ପଡ଼ିଲେ। ଭଗବାନ ଯେଉଁ ଜ୍ଞାନ ଦେଉଛନ୍ତି, ଭଗବାନ ଠିଆ ହେଇକିରି କହୁଛନ୍ତି, ଜ୍ଞାନ ଦେଉଛନ୍ତି, ଏ ଅର୍ଜୁନ ଶିଷ୍ୟ ସେ ବସିକିରି ଶୁଣୁଛନ୍ତି। ଏଇଭଳି ଭାବରେ ଜ୍ଞାନ ଅର୍ଜୁନ ପ୍ରାପ୍ତ ହେବେ। ତେଣୁ ବିଶୁଚ୍ୟ ଶାସନ ଚାପନ, ସେତେବେଳେ ପର୍ଯ୍ୟନ୍ତ ତାଙ୍କର ହାର୍ଟରେ ଥିଲା, ଗାଣ୍ଡିରେ ଥିଲା, ଖସି ପଡ଼ିଲା ଭଳି ଲାଗୁଥିଲା, ଖସିନଥିଲା, ବର୍ତ୍ତମାନ ଖସି ପଡ଼ିଲା। ବିଶୁଚ୍ୟ ଶାସନ ଚାପନ, ସର ଏବଂ ଧନୁ ଦୁଇଟାକ ପଡ଼ିଗଲା, ତ୍ୟାଗ କରିଦେଲେ। ଶୋକ ସମ୍ବିଗ୍ନ ମାନସ, ବର୍ତ୍ତମାନ ଶୋକ ଅଭିଭୂତ ହୋଇଗଲା, ଆଉ କିଛି କହିପାରିଲେ ବସି ପଡ଼ିଲେ। ଏଭଳି ଭାବରେ ଇତି ଶ୍ରୀମଦ୍ ମହାଭାରତେ ସତ୍ୟସଙ୍ଗ ସଂଗୀତାଙ୍ଗ ବୈଶାଖ୍ୟାଙ୍ଗ ଶ୍ରୀମଦ୍ ଭଗବଦ୍ଗୀତା ସୁପନିଷ ବିଦ୍ୟାଙ୍ଗ ସତ୍ୟକୃଷ୍ଣ ସମ୍ବାଦ ଅର୍ଜୁନ ବିଷାଦ ଯୋଗ ନାମ ପ୍ରଥମ ଅଧ୍ୟାୟ 44 ଶ୍ଳୋକ ଏ ପ୍ରଥମ ଅଧ୍ୟାୟ। ଏଇଭଳି ଭାବରେ ଆମେ ସଂକ୍ଷେପରେ ବର୍ଣ୍ଣନା କରିଗଲେ, ଯଦି ଆମେ ଶୀଘ୍ର ଶୀଘ୍ର କହିଛେ ତାର କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି ଆମେ ସେଇଟା ଉତ୍ତର ଦେବା। ମୋର ସମୟ ହୋଇଯାଇଛି, ଆମେ ପ୍ରଥମ କଥାକୁ ବିଶ୍ରାମ ଦେବା। ପ୍ରଥମ ଅଧ୍ୟାୟ ଏଇ ଭାବରେ ଶେଷ। ନାଇଁ ଦଶରଥ ଇଏ ତ ହେଉଛି ତେତା ଯୁଗର ନା ଦଶରଥ, ଇଏ ଦ୍ୱାପର ଯୁଗର କଥା, ଏମାନେ ଦ୍ୱାପର ଯୁଗର ନା, ପ୍ରତି ଯୁଗ ପରେ ଗୋଟେ କ'ଣ ତାକୁ କହନ୍ତି ଗୋଟେ ସଂଘାତ ବା ଗୋଟେ ପ୍ରଳୟ ହୋଇଯାଏ, ପ୍ରଳୟ ହୋଇଗଲେ ସେ ଯୁଗର ଲୋକ ଆଉ କି ରହନ୍ତି ନାହିଁ, ପୁଣି ଗୋଟେ ନୂତନ ଯୁଗ ଆରମ୍ଭ ହୁଏ। ତେଣୁ ତ୍ରେତା ଯୁଗ ପରେ ପ୍ରଳୟ ହୋଇଯାଇଛି, ତ୍ରେତା ଯୁଗରେ ଆଉ କେହି ଲୋକ ନାହାନ୍ତି, ବର୍ତ୍ତମାନ ଦ୍ୱାପର ଯୁଗର ଲୋକ ସବୁ ପୁଣି ଆରମ୍ଭ ହେବେ। ଏ ଦ୍ୱାପର ଯୁଗର କଥା, ତେଣୁ ତ୍ରେତା ଯୁଗର କଥା ଆସୁନାହିଁ ଏଠି। ତେଣୁ ଭରତ ହେଉଛନ୍ତି ଆମେ କହିଲେ ଦୁଷ୍ମନ୍ତଙ୍କର ପୁତ୍ର, ଚନ୍ଦ୍ରବଂଶରେ ଆସୁଛନ୍ତି ଦୁଷ୍ମନ୍ତ, ଦୁଷ୍ମନ୍ତଙ୍କର ପୁତ୍ର ହେଉଛନ୍ତି ଭରତ। ତେଣୁ ସେ ଭରତଙ୍କ ନାମ ଅନୁସାରେ ଏଇ ଚନ୍ଦ୍ରବଂଶରେ ସେ ଆସୁଛନ୍ତି, ତେଣୁ ସେ ଭରତଙ୍କ ନାମ ଅନୁସାରେ କୌରବମାନେ ପାଣ୍ଡବମାନଙ୍କୁ ଭାରତ ବୋଲି କୁହାଯାଏ। ଆଉ ଜଣେ ଭରତ ଥିଲେ, ସିଏ ହେଉଛନ୍ତି ଋଷଭଦେବ, ଭଗବାନଙ୍କର ଜଣେ ଅବତାର ଋଷଭଦେବ, ତାଙ୍କର ପୁତ୍ର ଭରତ, ଯାହାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭାରତବର୍ଷ। ସେ ଜଣେ ଭରତ ଥିଲେ, କିନ୍ତୁ ଏଠି ଯେଉଁ ଭାରତ କୁହାଯାଉଛି ଯେ ଦୁଷ୍ମନ୍ତଙ୍କ ପୁତ୍ରକୁ ଲକ୍ଷ୍ୟ କରି କୁହାଯାଇଛି, ଦୁଷ୍ମନ୍ତଙ୍କ ପୁତ୍ର ହେଉଛନ୍ତି ଭରତ। ତାର କଥା ବିଶ୍ରାମ ଦେବା, ଆସନ୍ତାକାଲି ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରିବା, ସଂକ୍ଷେପରେ କହିବା ଜୟ ଶ୍ରୀମଦ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୁନ୍ଦ କି, ଦାୟି ଗୋସ୍ତମାନସ୍ତି, ଜୟ ଶ୍ରୀ ସୀତାରାମ ହନୁମାନ ଯୁ କି। ସେୟାର କରିବି ସେୟାର ବର୍ଷା ଆସୁଥିଲା, ପଳେଇଗଲା ନା କ'ଣ? ଆଚ୍ଛା ଆଚ୍ଛା।